हरे बोल। ஹரே கிருஷ்ணா அப்படின்னு சொல்லணும். ஹரே கிருஷ்ணா তুমি জানি নি এটি কেতে জন কালে জন্মাষ্টমী ব্রতরে রাত্রি পর্যন্ত ছিলে, একবার কৃষ্ণকে স্নান করিয়েছিল, মিনিমাম তো করতে যাইতো সমস্তে মধ্যে মধ্যে কিছু না হতে। তো তারপরে বি আমার নগর সংকীর্তন সরিছিল, তারপরে মু আসিলি সকাল নগর সংকীর্তন। ঠিক আছে, হরে কৃষ্ণ।
ॐ श्रेष्ठमनुमते सचिपोत्रमत्र स्वरूपम् रूपादशारजमरुपुरे माधुरे वस्तुवाति राधाकुण्ड गिरिवरमः राधिका माधवसं पतित कृपया श्रीगुरु कमनतो नमो विष्णुपदाय कृष्णप्रेष्ठाय भूतले श्रीमते जयपताकास्वामीति नामिने नमो आचार्य पादाय निताय कृपा प्रदायिने गौर कथा धाम दायो नगर ग्राम तारिणे गुरवे गौरचंद्राय राधिकाय स्तुदालये कृष्णाय कृष्ण भक्ताय तद्भक्ताय कृष्णाय वासुदेवाय देवकी नंदनाय च नंदगोपकुमाराय गोविंदाय नमो नमः। तप्तकां गौरंगे राधेवृंदावनेश्वरी वृषभानुसुते देवी प्रणमामि। ओम नीलाचल निवासाय नित्याय परमात्मने बलभद्र शुभकाव्यम जगन्नाथाय ते नमः। वृंदाय तुलसीदेवी प्रियाय केशवस्य च विष्णु भक्ति परदेवी सत्यवते नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत पदाधर श्रीवासादि गौर भक्तवृंद। हरे कृष्णा 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 हरे 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 राम 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 हरे हरे। ओम नमः भगवते वासुदेवाय ओम नमः भगवते वासुदेवाय ॐ नमः भगवते वासुदेवाय
हरे कृष्ण। आज ही प्रकारे অত্যন্ত শুভ তিথিরে সমাগত ভক্তমানঙ্কু চরণ কমলরে সর্বপ্রথমে মোর সশ্রদ্ধ প্রণতি নিবেদন করুছি এবং আপনমানঙ্কু ইসকনর প্রধান কার্যালয় সীতা মায়াপুর তরফ অভিনন্দন এবং শুভেচ্ছা জ্ঞাপন করুছু। তো বিশেষ করে আজির এই তিথি এই আমমানঙ্ক ভরি যে ভক্তি জীবনরে আসুছু বা ভক্তি জীবন সম্বন্ধে শিক্ষা লাভ করিছু বা করুছু সমস্ত এগুলো স্মরণীয় এবং অত্যন্ত গুরুত্বপূর্ণ দিন কেন আজ দিনে নন্দ ভরিণে মহোৎসব তেমনি প্রভুপাদঙ্কর আবির্ভাব তিথি দুই জায়গায় মহোৎসব লাগি হচ্ছে তেমনি এই প্রকারে মানে খালি বড় ফিস্ট নয় এরপরে ভিন্টেস্ট ফিস্ট কেউ প্রকার চিন্তা করতে প্রতি ইস্কন মন্দিরে আজ অত্যন্ত ধুমধাম সহকারে সব পর্ব পালন হচ্ছে কেন একসাথে দুই প্রকার অনেক কেন গুরু গুরু হচ্ছে ইয়ে ভগবানকর প্রতিনিধি সাক্ষাৎ হরি সে হচ্ছে গুরু হ্যাঁ স্বয়ং হরিঙ্কর আবির্ভাব তিথি এবং সাক্ষাৎ হরিঙ্কর আবির্ভাব তিথি ঠিক আছে কেন দুই হরিঙ্কর আবির্ভাব তিথি সেথিপাই এই অনুষ্ঠান অত্যন্ত গুরুত্বপূর্ণ এবং খুব শ্রদ্ধা এবং খুব যত্ন সহকারে এই অনুষ্ঠান পালন করা যাওয়া উচিত যা বি আমার এটি ছোট মন্দির বা ভক্ত মানুষের মানসিকতা বি এত দুর্বত নুহ সেইপাই আমি ছোট আকারে করছু যা বি তেমন বর্তমান অল্প সময় এই ভাগবত কথা তারপরে প্রভুপাদঙ্কর লীলা কথা এ আলোচনা করিব তো বিশেষ করে এ ভাগবত কথা প্রসঙ্গে এ প্রভুপাদঙ্কর স্বরচিত এ গোটে ভজন যেতবে প্রভুপাদ এ বিদেশ যাত্রা আরম্ভ করছেন বা তাঁকর গুরুদেবঙ্কর আদেশ কু পাথেয় করে ভগবানঙ্কর প্রতি পূর্ণ বিশ্বাস এবং শ্রদ্ধা রাখি যেতবে পাশাদেশকু যাওছন্তি এই জাহাজরে জাহাজ নুহ এ ওল্লাই সারি এইসব গীত পড়িছন্তি হ্যাঁ যে বড় কৃপা কইল প্রভু অধমের প্রতি বড় কৃপা কইল কৃষ্ণ অধমের প্রতি যেটি যে ভগবান কৃষ্ণ বা তাঁকু সম্বন্ধে আর কিছু বি যোড়ি না একবার সরাসরি কৃষ্ণ শব্দ হি প্রয়োগ করছেন কেন আমি সাধারণত দৃষ্টিরে এই বর্তমান বর্তমান যে প্রকার এক্সাম হয়ে যাইছি যুগ বর্তমান চলছি জনে বিদেশ গলা মানে যাও ভগবান দয়ার মু যাও চাকরি পাইগলি হোক ঠিক বাহার বুলি আসলি এ প্রভুপাদ সেই দৃষ্টি বড় কৃপা কইল কই না যা মু কেবে তো দেখবার না ভাবি আসি পৌঁছি গেলি এই প্রকারে নহ অর্থাৎ যে মো ভি সমাজের জনে অদরকারী লোককে আজি এই প্রকারে মোর গুরুঙ্কর আদেশ পিলাবেলে তো পালন করে পারলে কারণ ইয়ং সময়ের যেত সরস্বতী প্রভুপাদঙ্কর সাথে দেখা হয়েছি সেতবে তো তাঠু যদিও দীক্ষা নিয়েছেন সেতবে তাঁর বয়স অধিক লা এই ছোট পিলা মানে পিলা মানে ভালো নুহ আরেকটি অধিক তেমন কেন 1896 প্রভুপাদঙ্কর আবির তিথি তো না কেতে সমস্তে জানিছেন না 1896 তারিখ কেতে তারিখ প্রভুপাদঙ্কর আজির তারিখ ন কইলে আজি কথা প্রভুপাদঙ্কর আজ যে সোসাইটি কু আমি আসবু যাহাঙ্কর কৃপা আশীর্বাদ আজি সবু কিছু করিবু তাঁকর জন্মদিন মনে রাখিবুনি নিজের জন্মদিন খুব মুখস্থ করে রাখিবু সেপ্টেম্বর 1 2 এক না দুই সেপ্টেম্বর 1 এই তো সমস্তে কনফিউজ হয়ে গেলে মতো কনফিউজ হয়ে গেলি না না ঠিক আছে সেপ্টেম্বর 1 ঠিক আছে তো এই সেপ্টেম্বর মাস আমি এটা সেপ্টেম্বর হয়নি 1896 ସେପ୍ଟେମ୍ବର 1ରେ ପ୍ରଭୁପାଦ ଦୂତ ହେଉଛନ୍ତି ତାଙ୍କର ଗୁରୁଙ୍କ ସହିତ ସାକ୍ଷାତ କେତେବେଳେ ନା 1922ରେ କଲିକତାରେ ତାଙ୍କ ଗୁରୁଙ୍କ ସହିତ ପ୍ରଥମ ସାକ୍ଷାତ ହେଲା। ସେତେବେଳେ ସେ ଜାଣିନଥିଲେ ଯେ ଗୁରୁ ବା ଇଏ ଜଣେ ବୈକୁଣ୍ଠର ଦୂତ ଏସବୁ କିଛି ଜାଣିନଥିଲେ, କାହିଁକି ନା ପ୍ରଭୁପାଦଙ୍କର ଆବିର୍ଭାବ ହେଇଥିଲା ବୈଷ୍ଣବ ପରିବାରରେ, ବୈଷ୍ଣବ କୂଳରେ। ସେଥିପାଇଁ ପ୍ରଭୁପାଦ ଏ ଗୀତା ତାତ୍ପର୍ଯ୍ୟରେ ଗୀତାର ଷଷ୍ଠ ଅଧ୍ୟାୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି ଯେ ଯୋଗଭ୍ରଷ୍ଟ ବ୍ୟକ୍ତିମାନେ ପରବର୍ତ୍ତୀ ଅବସ୍ଥାରେ ବ୍ରାହ୍ମଣ ବୈଷ୍ଣବ ପରିବାର ବା ଧନୀ ବଣିକ ପରିବାରରେ ଜନ୍ମଗ୍ରହଣ କରନ୍ତି। କାରଣ ଅର୍ଜୁନଙ୍କର ପ୍ରଶ୍ନ ଥିଲା ଯେ ଆମେ ଭକ୍ତି ଜୀବନ ଯାପନ କରୁଛୁ, ଯଦି ଆମର ପୂର୍ଣ୍ଣତା ପ୍ରାପ୍ତ ନ ହୁଏ ତାହେଲେ ଆମର ଗତି କ'ଣ ହବ। ଆମେ ଯେମିତି ଭକ୍ତି ଜୀବନ ଯାପନ କରୁଛୁ ଆମେ ସମ୍ପୂର୍ଣ୍ଣ ଭକ୍ତ ହେଇପାରିଲୁନି ବା ଭଗବତ ଧାମ ଯାଇପାରିଲୁନି। ଅର୍ଜୁନ କହୁଛନ୍ତି କଣ ତାହେଲେ ଆମେ କଣ ଦିଟାରୁ ଦିକୁଳ ହରେଇବୁ ନା କଣ, ଏକରେ ଭକ୍ତ ହବାକୁ ଯାଇକି ଏ ସଂସାର ଧର୍ମ ଛାଡ଼ିଲୁ, ସଂସାର ଧର୍ମ ଛାଡ଼ୁଛୁ ନା ନାହିଁ, ନା ଆମ ବନ୍ଧୁ ବାନ୍ଧବ ସବୁ ଦୂରେଇ ଯାଉଛନ୍ତି, ଏଇଟା ଗୋଟେ ସମାଜରୁ ଗୋଟେ ବେକାର ଜୀବଟା ଜନ୍ମ ହେଇଛି, ଆମେ କାହା ସାଥିରେ ମିଶିବନି କିଛି କରିବନି, ସ୍କୁଲକୁ ଯଦି ପିଲାକୁ ପଠେଇବ ସିଏ ପିଲା ଘରେ ଆସି ଖାଇବ, ଆଉ ନାନା ପ୍ରକାର ଜଣ କଥା। ତେଣେ କଣ ହେଲା ନା ଭଗବାନ ଆମ ତା ଆଗରେ ନିଅନ୍ତେ ନା ଭଗବାନ ଧାମ, ଆମେ ସେଇ ପ୍ରକାର କାମ କରିଦେ ଲୋକ ମୁଁ ଆମ ଯାଉନି ବା ସେଇଭଳିଆ ଭକ୍ତି ଉଦ୍ରେକ ହଉନି ଆଉ ଏଗୁଡା କହୁଛି। ତେଣୁ ଭକ୍ତି ବୀଜ ଇଏ ବଢିବାରେ ଲାଗୁନି, ଖାଲି ବୀଜ ଗୋପନ ହେଲା ବା ସେତିକି, ପୁଣି ତାକୁ କଣ ହେଇଛନ୍ତି ନା ଅନ୍ୟ ଗଛ ମାନଙ୍କରେ ଚାପି ବସିଲେ। ଭକ୍ତି ବୀଜ ହୃଦୟରେ ଗୁରୁଦେବ ବପନ କଲେ, ବୀଜ ବପନ କଲେ, କିନ୍ତୁ ତାକୁ ପାଣି ଦେଇକି, ପାଣି ଦେବା ଦରକାର ଅଛି ନା, କେତେ ଜଣ ପାଣି ଦିଅନ୍ତି କୁହନ୍ତିନି ଭକ୍ତି ବୀଜରେ କେତେ ଜଣ ପାଣି ଦିଅନ୍ତି, ବୁଝିପାରୁଛନ୍ତି ନା ଭକ୍ତି ବୀଜରେ ପାଣି ହଉଛି କଣ ନା ଶ୍ରବଣ ଏବଂ କୀର୍ତ୍ତନ। ଏଇ ଯେ ଆମ ହୃଦୟରେ ଗୁରୁଦେବ ଭକ୍ତି ବୀଜ ବପନ କଲେ ତାକୁ ପାଣି ଦବା ତାକୁ ଟ୍ରିଟମେଣ୍ଟ କରିବା, ଇଏ ହଉଛି କେବଳ ଶ୍ରବଣ ଏବଂ କୀର୍ତ୍ତନ। ଡେଲି କେଉଁ ମାନେ କରନ୍ତି ଡେଲି କିଛି ନା କିଛି ଭାଗବତ କଥା ଶ୍ରବଣ କରିବେ ବା କିଛି ନା କିଛି ଗ୍ରନ୍ଥ ପଢିବେ, ଦେଖି ହାତ ଉଠାଉ ହରି ବୋଲ। ଯଦି କେହି ନ କରୁଥାନ୍ତି ସବୁଦିନ କରିବେ, ଖାଲି କୀର୍ତ୍ତନ କଲେ ହବନି, ଖାଲି ମହାମନ୍ତ୍ର ଗୋଟେ କୀର୍ତ୍ତନ କରିଦେଲି ଆସିଲେ ହବନି, ଭାଗବତ ପଢିବି ଗୀତା ପଢିବି, ଆଉ ପଢିବାଠୁ ଶୁଣିବାଟା ଆହୁରି ବେଶୀ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଶୁଣିବାଟା ତ ସବୁବେଳେ ସୁଯୋଗ ହୁଏ ନା, ଯେତେବେଳେ ସୁଯୋଗ ମିଳିବ ସେତେବେଳେ ଅତ୍ୟନ୍ତ ଧ୍ୟାନ ସହକାରେ, କାହିଁକିନା ଆମେ ଏଠି ଆଜି ଆସିଛୁ ସାରା ଦିନ ଆମେ ଗୋଟେ କାମଟାକୁ ବନ୍ଦ କରି ଆସିଛୁ, ତାପରେ କେତେ ଗାଡି ଭଡ଼ା ଖର୍ଚ୍ଚ କରି ଆସିଛୁ, ଖାଲି ବସିଲୁ ଟିକେ ମେଳ କରିନେଲୁ ଭାଇ ଦିଦି ଏ ସବୁ କରିଦେଲୁ ବାସ୍ ଏ ଚାଲିଯିବ, ଏଇ ପ୍ରକାର ନୁହଁ କୋଉଠି ପ୍ରସାଦ ହେଲାନି ଖାଲି କହ, କାହିଁକିନା ଆମେ ଏଟା ବହୁତ ମହତ ଉଦ୍ଦେଶ୍ୟରେ ଆସିଛୁ ନା। ତେଣୁ ଗୁରୁଦେବ ଏଇ ଭକ୍ତି ବିଜୟ ଭକ୍ତ ହୃଦୟରେ ବା ଶିଷ୍ୟ ହୃଦୟରେ ବପନ ହେଇଥାଏ ସେତେବେଳେ ଶ୍ରବଣ ଏବଂ କୀର୍ତ୍ତନ ଅତ୍ୟନ୍ତ ଶ୍ରଦ୍ଧା ସହକାରେ କରିବା ଦରକାର ଅଛି। ତ ତା ଅର୍ଥ କେହି ମନେ କରିବା ନା ଆମେ ତ ଦୀକ୍ଷା ନେଇନୁ ତେଣୁ ଆମେ ଟିକେ ନର୍ମାଲ ଅଛି ଆମେ ଟିକେ କୋହଳ କଲେ ଚଳିବ, ଏମିତି ନୁହଁ, ତାକୁ ଆହୁରି ପ୍ରଗ୍ରେସ ହେବା ପାଇଁ ପଡିବ, ଆହୁରି ରେସ୍ରେ ଗଡ଼ିବା ପାଇଁ ପଡିବ, ଠିକ ଅଛି। ତେଣୁ ଏଠି ତେଣୁ ଭଗବାନ ଏ ପ୍ରଭୁପାଦ ଏଇ ଆବିର୍ଭୂତ ହଉଛନ୍ତି ନା, ପ୍ରଭୁପାଦ ଏଇ ଯୋଉ ଆବିର୍ଭୂତ ହଉଛନ୍ତି ଏ ବ୍ରାହ୍ମଣ ଏ ବୈଷ୍ଣବ ପରିବାରରେ, ତ ପ୍ରଭୁପାଦ ଏଠି ତାତ୍ପର୍ଯ୍ୟରେ ଉଲ୍ଲେଖ କରୁଛନ୍ତି କଣ ଯେ ମୁଁ ଏବଂ ମୋର ଗୁରୁଦେବ ସରସ୍ୱତୀ ପ୍ରଭୁପାଦ ଆମେ ଦୁହେଁ ଏଇ ପ୍ରକାରେ ଏ ଯୋଗ ଭ୍ରଷ୍ଟ ହେଇଛୁ, ଯାହାଫଳରେ ଏଇ ଜୀବନରେ ପିଲାବେଳଠୁ ବା ଆମେ ଜନ୍ମ ନ ହବାଠୁ ବାପା ମା ସେଇ ପ୍ରକାର ଶୁଦ୍ଧ ପରିବେଶ ବା କ୍ଷେତ୍ର ସୃଷ୍ଟି କରି ରଖିଥିଲେ, ଆମେ ଆଜି ସରାସରି ଏ ଭକ୍ତି ଜୀବନରେ ଆଜି ଆଗେଇ ପାରୁଛୁ। ପ୍ରଭୁପାଦ ନିଜର ଉଦାହରଣ ଦେଇ ବୁଝୁଛନ୍ତି, କାରଣ ଯୋଗଭ୍ରଷ୍ଟ ବ୍ୟକ୍ତି ତେଣୁ ପ୍ରଭୁପାଦ ସେଇଠି ବିଦେଶରେ କଲିକତାରେ ବିଶେଷ କଲିକତାରେ ତ କହିଛନ୍ତି ମୁମ୍ବାଇରେ ସବୁ ବଡ ବଡ ସେଟ୍ ମାନେ ଯେତେବେଳେ ସବୁ ଚାରିପାଖରେ ବିଲ୍ଡିଂ ଏଗୁଡା ମଝିରେ କଥା ହଉଛି ଏତେ ଲୋକ ଆସିନାହାନ୍ତି, ସେଠି ଆଗରୁ ଦେଖିକି ଦେଖିକି କହୁଛନ୍ତି ଯେ ଏଇ ଯେ ଯୋଉମାନେ କି ଆଜି ଧନୀ
ବା ବଣିକ ପରିବାର ସବୁ ଜନ୍ମଗ୍ରହଣ କରିଛନ୍ତି, ଅତ୍ୟନ୍ତ ପ୍ରାଚୁର୍ଯ୍ୟର ଅଧିକାରୀ ହେଇଛନ୍ତି, ସମସ୍ତଙ୍କର କର୍ତ୍ତବ୍ୟ ହଉଛି ବର୍ତ୍ତମାନ ଆସି ଭଗବତ ଚରଣାସୀତ ହେବା। କାହିଁକି ନା ସେମାନେ ଗତଥର ତାଙ୍କର ସୁଯୋଗ ହରେଇଛନ୍ତି, ଏ ଚାନ୍ସରେ ସେମାନେ ପାଇପାରିନାହାନ୍ତି, ତେଣୁ ବର୍ତ୍ତମାନ ଦ୍ୱିତୀୟ ଚାନ୍ସ। ଆଉ ଦ୍ୱିତୀୟଟା ଫେଲିୟର ହେଲା ପରେ ତାପରେ କିଏ ଜାଣେ କାହାର କୋଉ ପ୍ରକାର ଜନ୍ମ କୋଉଠି ହବ, ଆଉ ସେ କୂଳରେ କୋଉ ପ୍ରକାର ହରିଭକ୍ତି ହେଇପାରିବ। ହରିଭକ୍ତି ହେବା କଷ୍ଟ, ବିଶେଷ କରି ଏଇ ସାଧାରଣ ଜାତି ଶୂଦ୍ର ଜାତି ମାନଙ୍କରେ ହରିଭକ୍ତି ଯାଜନ କରିବା ବହୁତ କଷ୍ଟ, ବହୁତ କଷ୍ଟ। କୋଉଠି ପାହାଡ଼ ଜଙ୍ଗଲରେ କୋଉ ପ୍ରକାର ଖାଦ୍ୟ, କୋଉ ପ୍ରକାର ପରିବେଶ, ସେଇ ପ୍ରକାରକୁ ପରିତ୍ୟାଗ କରିକି ଏବଂ ମନୋବୃତ୍ତି ବହୁତ କଷ୍ଟ। ସେଥିପାଇଁ କି ଏଠି ପ୍ରଭୁପାଦ ଏଇ ଯେ ବୈଷ୍ଣବ ପରିବାର ଯୋଉ ଆବିର୍ଭୂତ ହେଉଛନ୍ତି, ତେଣୁ ପିଲାଦିନଠୁ ସେ ତାଙ୍କର ଭକ୍ତି ଜୀବନକୁ ଖୁବ ଯତ୍ନ ସହକାରେ, ତାଙ୍କର ବାପା ଗୌର ମୋହନ ଦେବ ମନେ ଅଛି ନା, ମାଙ୍କ ନା କଣ, ମାଙ୍କ ନାମ କଣ କହିଲେ କହିବେନି, କଣ କହିଲେ ମାଙ୍କ ନାଁ ଶୁଣିଛନ୍ତି ଜାଣିଛନ୍ତି, ତ ମାଙ୍କ ନାମ ଜଣେଇଦେବେ। ତ ପିଲା ଯେତେବେଳେ ଜାତ ସଂସ୍କାର ହେଇଛନ୍ତି ସେତେବେଳେ ପ୍ରଭୁପାଦଙ୍କର ଯେତେବେଳେ ଆମ ନା ଆକାଶ ଗଣନା କରନ୍ତି କରନ୍ତି ସେତେବେଳେ ସେ କହୁଛନ୍ତି କଣ, ଯେ ଏ ପିଲା କି ସାଧାରଣ ପିଲା ନୁହଁ। ଦିଟା ଅପସନ ଦେଇଛନ୍ତି, ଇଏ ସବୁଠୁ ବଡ ଏ ଧର୍ମାତ୍ମାର ପରିଣତ ହବ, ଯେ ସାରା ପୃଥିବୀରେ ଇଏ ଭଗବାନଙ୍କର କଥା ପ୍ରଚାର କରିବ, ଏବଂ ଏ ପ୍ରକାର କହିଦେଇଛନ୍ତି 108 ମନ୍ଦିର ବି ନିର୍ମାଣ କରିବ। ଆଉ ଗୋଟେ କଣ ନା, ବିଦେଶରେ ପଡି ଯଦି ଏପଟ ଦିଗକୁ ଯଦି ଯିବ, ହରିଭକ୍ତି ଆଡ଼କୁ ଯଦି ନ ଯାଇକି ଅନ୍ୟ ଦିଗକୁ ଯଦି ଯିବ, ପ୍ରାଚୁର୍ଯ୍ୟର ଶୀର୍ଷ ସୀମା ପହଞ୍ଚିଯିବ, ଏହା ପରେ ବିଦେଶରେ ଓକିଲ ଇତ୍ୟାଦି ଦେଇ ବହୁତ ବଡ ଲକ୍ଷ ହେଇଯିବ। ତ ମାଙ୍କର ଇଚ୍ଛା ସ୍ୱାଭାବିକ ସମସ୍ତଙ୍କର, ଯେ କେମିତି ଗୋଟେ ପୁଅଟା ଗୋଟେ ବଡ ଲକ୍ଷ ହେଇଯାଉ, କିନ୍ତୁ ବାପା ଖୁବ ଯତ୍ନ ସହକାରେ ପ୍ରଭୁପାଦଙ୍କୁ ସେ ରକ୍ଷଣାବେକ୍ଷଣ କରନ୍ତି, ଏବଂ ତାଙ୍କର ମାନସିକତା କେମିତି ଆହୁରି ଶୁଦ୍ଧରୁ ଶୁଦ୍ଧତର ହବ, ଶୁଦ୍ଧତମ ହବ, ସେଥିପାଇଁ ସେ ସବୁ କିଛି ସହଯୋଗ କରନ୍ତି। ତେଣୁ ଏଇ ପ୍ରକାର ପ୍ରଭୁପାଦ ଧୀରେ 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 ବଢି ଚାଲିଛନ୍ତି, ତାପରେ ରଥଯାତ୍ରା ଆଦି ଇତ୍ୟାଦି ଇତ୍ୟାଦି ସବୁ କିଛି କରୁଛନ୍ତି। କିନ୍ତୁ ବିଶେଷ କରି ପ୍ରଭୁପାଦଙ୍କର ଏଇ ବର୍ତ୍ତମାନ ସମୟ ଏଇ ଯେଉଁ ଭଜନ, ବଡ କୃପା କହିଲେ ପ୍ରଭୁ କୃଷ୍ଣ ଅଧମେର ପ୍ରତି, ତ ଏଠି କେତେବେଳେ କହୁଛନ୍ତି ନା, ଯେତେବେଳେ ସେ ଓହ୍ଲାଇଛନ୍ତି ପ୍ରଭୁପାଦ ଜଳଦୂ ଜାହାଜରେ ଗଲେ ଏବଂ ଯାଇ କୋଉଠୁ ଓହ୍ଲାଇଛନ୍ତି, ଆମେରିକାରେ, ଆମେରିକାରେ ଯେଉଁ ଟମ୍ପିନ୍ସ୍କାର ପାର୍କ, ସେ ଟମ୍ପିନ୍ସ୍କାର ପାର୍କରେ ସେ ପାଖରେ ବସିଛନ୍ତି, ଏବଂ ଟମ୍ପିନ୍ସ୍କାର ପାର୍କ ଯେତେବେଳେ ଅନେଇ ଦେଉଛନ୍ତି କଣ ନା, ସେଠି ତ ଅଲଗା ପ୍ରକାର ସବୁ ଚିନ୍ତାଧାରା, ସେଇଠି ସେ ଏଇ ଯେଉଁ ଭଜନକୁ ଧୀରେ 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 ମନନ କରି ଚାଲିଛନ୍ତି, ଯେ ବଡ କୃପା କହିଲେ କୃଷ୍ଣ ଅଧମେର ପ୍ରତି, କିଲାଗି ଆଣିଲେ ହେଥା କର ଏବେ ଗତି, ଯେ ଏଠି ଯେ ମତେ କଣ ପାଇଁ ଆଣିଛନ୍ତି, ଏସବୁ ଆପଣଙ୍କର ପ୍ଲାନରେ ଚାଲିଛି, ମୋର ପ୍ଲାନ କିଛି କାମ କରିବ ନା। ପ୍ରଥମରୁ ଯଦି ଯିବ ଏ ଭଗବାନଙ୍କ ପ୍ରତି ଶରଣ ଆପଣ ମାଗିଯିବ, ତାହେଲେ ଭଗବାନ ତାଙ୍କୁ ହୃଦୟରୁ ଉପଦେଶ ଦେବେ, ଉପଦେଶ କିଏ ଦେବେ, ଭଗବାନ ଅଛନ୍ତି ନା ପ୍ରତ୍ୟେକଙ୍କ ହୃଦୟରେ, ସେ ଉପଦେଶ ଦେବେ ସିଏ ନା, ଆଉ କିଏ ଦେବେ। ଏଇ ଆମେ ଚିନ୍ତା କରୁଛୁ କଣ କାହାର ପ୍ରଦର୍ଶନରେ ପଡିକି ବା ଯାହା କିଛି ହଉଛୁ, ତ ଇଏ ବି ପରୋକ୍ଷରେ ଭଗବାନ ଦଉଛନ୍ତି, କିନ୍ତୁ ଭଗବାନ ଟିକେ ସ୍ଥିର ମନରେ ଯେକୌଣସି ଗୋଟେ ଜିନିଷ ସମାଧାନ କରିବାକୁ ଯିବେ, ସ୍ଥିର ମନରେ ଟିକେ ଭଗବାନଙ୍କୁ ଚିନ୍ତା କରିବେ, ଭଗବାନ ନିଜ ହୃଦୟରେ ଉପଦେଶ ଦେବେ, ହୃଦୟରେ ଉପଦେଶ ଦେବେ ପ୍ରତ୍ୟେକ କାମ, ଯେକୌଣସି ଯଦି ସମସ୍ୟା ଜଟିଳ ସମସ୍ୟା ଥିବ ସମାଧାନର ଉପାୟ ଚିନ୍ତା କରିପାରୁନଥିବେ, ଭଗବାନ ହୃଦୟରେ ଉପଦେଶ ଦିଅନ୍ତି। ତେଣୁ ସେଠି କହୁଛନ୍ତି କଣ, ଯେ କିଲାଗି ଆଣିଲେ ହେଥା କର ଏବେ ଗତି, ଯେ ଏଠି ମତେ କଣ ପାଇଁ ଆଣିଛନ୍ତି, ବର୍ତ୍ତମାନ ତାର ପ୍ରତିକାରୀ ବ୍ୟବସ୍ଥା କରନ୍ତୁ। କାରଣ ପ୍ରଭୁପାଦ କହୁଛନ୍ତି, କହୁନାହାନ୍ତି ଯେ ମୁଁ ଏଠି ଆସିଛି ଯେ ବର୍ତ୍ତମାନ ମୁଁ କଣ କରିବି, ଯେ ଆପଣ କଣ ପାଇଁ ଏଠି ଆଣିଛନ୍ତି, କାରଣ ଗୁରୁଦେବଙ୍କର ଆଦେଶକୁ ପାଖରେ ପ୍ରତି ଆସିଛନ୍ତି, ବିଶେଷ ବୁଲିବା ଲକ୍ଷ୍ୟ ନୁହଁ। ତ ଏଇ ପ୍ରକାର ତାପରେ କହୁଛନ୍ତି କଣ ନା, ନିଶ୍ଚୟ କିଛି ଆସେ କିଛି କାର୍ଯ୍ୟ ହବ, ଏଇ ଅନୁମାନ ଯେ ଆପଣଙ୍କର ନିଶ୍ଚୟ କିଛି ମୋଠି କାମ ରହିଛି, ମୋ ଦ୍ୱାରା ଆପଣଙ୍କର କିଛି କାମ ହେଇପାରିବ, ସେଥିପାଇଁ କି ଆପଣ ମୋତେ ଆଣିଛନ୍ତି। ଆଉ ନହେଲେ କେବେ ଆଣିବେ ଏଇ ଉଗ୍ର ସ୍ଥାନରେ, ନହେଲେ ଏଇ ପ୍ରକାର ଉଗ୍ର ଉଗ୍ର ସମାନ ବିଜେ ସମାନ ମାନେ କଣ ଉଗ୍ର ସମାନ ସେଠି ଉଗ୍ର ସ୍ଥାନ ପ୍ରଭାବ କହୁଛନ୍ତି। ତ ବର୍ତ୍ତମାନ ବି ଅଛି ସେଠି ଏତେ ଶାନ୍ତ ହେଇନାହାନ୍ତି, ସବୁବେଳେ ଦେଖିବେ ଯଦି ନ୍ୟୁଜ୍ ବି ଦେଖିବେ ସବୁ ବେଶୀ ଅଛି ଗଣ୍ଡଗୋଳ ସବୁ ବିଦେଶରେ ସବୁ। ଆଉ ତାଙ୍କର ସମସ୍ୟା ସମାଧାନ ବହୁତ କଷ୍ଟ, କାହିଁକିନା କେହି କାହାରିକି ମାନି ନେବା ପାଇଁ ରାଜି ନୁହଁ। ଏ ବର୍ତ୍ତମାନ ଆମର କଷ୍ଟ ହେଇଗଲା, କେହି କାହାରିକି ମାନି ନେବା ପାଇଁ ରାଜି ନୁହଁ। ଏଇ ଯୋଉ ପିଲା ପିଲା ଏବଂ ବାପାଙ୍କ ସହିତ ଯୋଉ ସମ୍ପର୍କ, ଏ ବର୍ତ୍ତମାନ ଯୋଉ ପ୍ରକାର ସବୁ ରହୁଛନ୍ତି ବାପାଙ୍କ ଛାଡ଼ି ପଳେଇ ଯାଉଛନ୍ତି, ଏ ସବୁ ବିଦେଶୀ ସଭ୍ୟତା ଆସିଛି। ଏ ଯେ ଡିଭୋର୍ସ କେସ୍ ଏ ବିଦେଶୀ ସଭ୍ୟତାରେ ଆସିଛି, ଆମର ଇଣ୍ଡିଆନ ସଭ୍ୟତା ଏଗୁଡ଼ା ସବୁ ନୁହଁ, କେତେବେଳେ ଏଗୁଡ଼ା ସବୁ ନୁହଁ। ତେଣୁ କାହିଁକି ତାଙ୍କର ଉଗ୍ର ସବୁବେଳେ ଉଗ୍ର ଖାଦ୍ୟ ଖାଉଛନ୍ତି, ଉଗ୍ର ମାନସିକତା ଉଗ୍ର ଚେତନାରେ ରହୁଛନ୍ତି, ସେଇଟା ତାଙ୍କର ସବୁବେଳେ ଉଗ୍ର ଚେତନା। ହଁ କେହି କାରିଗର ଏମାନେ ଭାଙ୍ଗିବେନି, ଏ ଭାଙ୍ଗିଯିବେ ନଇବେନି। ତେଣୁ ଏଇ ପ୍ରକାର ଅବସ୍ଥା, ଯେମିତି ପ୍ରଭାତ କହୁଛନ୍ତି କଣ ନହେଲେ କେନ ଆଣିବେନି ଏଇ ଉଗ୍ର ସ୍ଥାନେ। ତେଣୁ ଅସୁବିଧା କଣ ହେଇଛି ନା ରଜ ତମ ଗୁଣେରା ସବାଇ ଆଚ୍ଛନ୍ନ। ତ ଏଇ ବିଦେଶର ସଭ୍ୟତା ଏ କେବଳ ରଜ ଏବଂ ତମ ଗୁଣର, କିନ୍ତୁ ପ୍ରଭୁପାଦ କଣ ପ୍ରଚାର କରିବା ପାଇଁ ଯାଇଛନ୍ତି ଶୁଦ୍ଧ ସତ୍ୱ ବାର୍ତ୍ତା, ଯୋଉ ହରିନାମ ଗୋଲକେର ପ୍ରେମ ଧନ, ଏ କଣ ଶୁଦ୍ଧ ସତ୍ୱ, ଖାଲି ସତ୍ୱ ନୁହଁ ଶୁଦ୍ଧ ସତ୍ୱ। ତେଣୁ ଶୁଦ୍ଧ ସତ୍ୱ ଏଇ ହରିନାମ ଯେତେବେଳେ ପ୍ରଚାର କରିବା ପାଇଁ ଯାଇଛନ୍ତି ସେଥିରେ କହୁଛନ୍ତି କଣ, ଆରେ କମସେ କମ ସତ୍ୱ ଗୁଣାଧୀନ ହେଲେ ସିନା ଏ କଥା ତାକୁ ଜଣେ ବୁଝିବ ବା ଜଣେ ଗ୍ରହଣ କରିବ, କିନ୍ତୁ ଯେ ରଜତମ ଗୁଣ ଲୋକ ସେ କଣ ଗ୍ରହଣ କରିବ ଇଏ ବୁଝେଇବେ କଣ। ନା ଭଗବାନ ଥରେ ପ୍ରଭୁପାଦଙ୍କ ସହିତ ଏଇ ବିଦେଶରେ ବିଦେଶରେ ନୁହଁ ଏଇନା ବି ତ ଯୋଉଠି ଗାଁକୁ କଲେ ବି ଲୋକ ଚିନ୍ତା କରନ୍ତି କଣ ବାବା ଆସନ୍ତି ସେ କିଛି ଦୀକ୍ଷା ଫିକ୍ଷା ଦେଇଯିବେ, ଆସିକି ଚୁପି ଚୁପି ପଚାରନ୍ତି ଦୀକ୍ଷା ଦେବି ଏଟା କେତେ ହେବ ଆମେ କେଉଁ କେଉଁ ଯୋଉ ସାଇଡ ଯେଉଁ ଭିତର ସାଇଡ ଗଲେ ସେ ଆସି ପଚାରିବେ ଦୀକ୍ଷା ଯୋଗ୍ୟଟା କେତେବେଳେ ହବ ମୁଁ ଦେଖିବା ନିଥାନ୍ତି। ତ ପ୍ରଭୁପାଦକୁ ଏମିତି ଜଣେ ଯୁବକ ଆସି ସେ ପଚାରିଛି କଣ ନା ବିଦେଶରେ ସେ ତ ଖୋଲାଖୋଲି ପ୍ରୋଗ୍ରାମ ହୁଏ ନା, ସେ ଭିତରେ ଭିତରେ ପ୍ରୋଗ୍ରାମ ହଉଛି ତ ସେଠି ଟିକେଟ ଦେଇ ବସିବା ପାଇଁ ପଡେ ଟିକେଟ ଦେଇ, ତେଣୁ ସେମିତି ବସିବା ସେଥିରେ ପଚାରୁଛନ୍ତି ଯେ ପ୍ରଭୁପାଦ କ୍ଲାସ ଆରମ୍ଭ କରିବେ ମୋର ଗୋଟେ କଥା ଅଛି କଣ ଅଛି ନା ମୁଁ ଦୀକ୍ଷା ନେବା ପାଇଁ ମୋ ଦୀକ୍ଷା କେତେ ହବ ପ୍ରଭୁପାଦ କହୁଛନ୍ତି କଣ ଠିକ ଅଛି ସମସ୍ତେ ବୁଝାଯିବ କହୁଛନ୍ତି ବୁଝାଉଛନ୍ତି। ତାପରେ ଅନ୍ୟ ଶିଷ୍ୟ ମାନେ ନା ପ୍ରଭୁପାଦ ବୁଝି କହିନାହାନ୍ତି, ପ୍ରଭୁପାଦ ଖାଲି ଅନେଇଛନ୍ତି ଅନ୍ୟ ଶିଷ୍ୟ ମାନେ ତାକୁ ଟାଣିକି ବସେଇ ପକଉଛନ୍ତି ତାହେଲେ ବାହାର କରିବେ ଚୁପ କରିବ। ତ ପ୍ରଭୁପାଦ କହୁଛନ୍ତି କଣ ଠିକ ଅଛି ସେ ଯୋଉ ପ୍ରଶ୍ନ ପଚାରିଲେ ଯେ ଦୀକ୍ଷା କେତେବେଳେ ହବ, ତ ଦୀକ୍ଷା ନବାକୁ ହେଲେ ତମକୁ ତମେ ଜାଣିଛ କି ଭଗବାନ କିଏ, ହଁ ତ ସେ ପ୍ରଥମେ ଟିକେ ଥମି ଯାଇଛନ୍ତି ହଠାତ କରି ଏତେ ଲୋକ ସାମ୍ନାରେ ମତେ ପଚାରିଛନ୍ତି ଭଗବାନ କିଏ କଣ କହିବି, ତାପରେ ଉତ୍ତର ଦେଲେ କୃଷ୍ଣ କୃଷ୍ଣ ଭଗବାନ। ତାପରେ କହିଲେ ପ୍ରଭୁପାଦ ପ୍ରଶ୍ନ ପଚାରୁଛନ୍ତି କଣ ତୁମେ କିଏ, ସେ କିଶ୍ୱରଙ୍କର ଉତ୍ତର ଦେଉଛନ୍ତି କଣ ତାଙ୍କର ସେବକ ତା ଦୀକ୍ଷା ହବ ତା ଲିଷ୍ଟ କର ଏତିକି ଅଧିକ କିଛି ନୁହଁ। ଏଇ ଆମ ଭଳି ଏ ଘୋଷିବା ପାଇଁ ପଡ଼ିନି ବର୍ଷ ଦିବସ ୱେଟିଂ ଲିଷ୍ଟ ନାହାନ୍ତି ଠିକ ଅଛି, ଅର୍ଥାତ ଯେ ସେଇ ସବୁ ଉଗ୍ର ସ୍ଥାନରେ ଯେ ମାନିନବା ଯେ କୃଷ୍ଣ ହଉଛନ୍ତି ଭଗବାନ ଆଉ କେହି ତାଙ୍କଠୁ ଆମେ ବଡ ନାହାନ୍ତି ବା ତାଙ୍କ ସମକକ୍ଷ ନାହାନ୍ତି, ଏ ଆମର ସମାଜରେ ଆମେ ମାନିନେବୁ ଏଟା ସ୍ୱାଭାବିକ କଥା, କାହିଁକିନା ଆମର ଟ୍ରାଡିସନ ସେଇ ଭିତରେ ହେଇ ଚାଲିଛି ଘରେ ପୂଜା ଅର୍ଚ୍ଚନା ଯିଏ ଯେତେ ନାସ୍ତିକ ହେଲେ ବି କମ ସେ କମ ଘରେ ପୂଜା ଅର୍ଚ୍ଚନା ଚାଲିଛି। ପ୍ରପାତ ଉଦାହରଣ ଦିଅନ୍ତି କଣ ଏଇ ଯେ ୱେଷ୍ଟବେଙ୍ଗଲରେ ସିପିଏମ ସରକାର ଅର୍ଥାତ ଉପରେ ଉପରେ ସେମାନେ ଯାଇକି ବାହାରେ ସବୁ ପ୍ରପାଗଣ୍ଡା କରିବେ କଣ ଭଗବାନ ଭଗବାନ କେହି ନାହିଁ ଆମେ ଆମର ନିୟନ୍ତା ଆମେ ଆମର ସବୁ ଭାଗ୍ୟ ଗଠନ କରିବୁ ଇତ୍ୟାଦି ଇତ୍ୟାଦି, କିନ୍ତୁ ଘରେ କିଛି ସମୟ ପରେ ମାର୍କେଟରୁ ସବୁ ଫୁଲ ବା କଦଳୀ ଫଦଳୀ ସବୁ ନେଇ ଚାଲିଥିବେ ସ୍ତ୍ରୀ ପୂଜା କରିବ। ପ୍ରମାଣ କୁହନ୍ତି କଣ ଯେ ଏଇ ଏଇ ହଉଛି ସିପିଏମ ସରକାରଙ୍କ ସମ୍ପୂର୍ଣ୍ଣ ନାସ୍ତି ନାସ୍ତିକ ହେଲେ ସେ କଣ ନାସ୍ତି ଘରକୁ ଆଣିକି ଦବ ସବୁ ଜିନିଷ କିନ୍ତୁ ଉପାୟ ଉପରେ ବାହାରେ ପ୍ରଚାର କରିବ କାରଣ ଭଗବାନ ଭଗବାନ କେହି ନାହାନ୍ତି। ତେଣୁ ଇଏ ସେମିତି ପ୍ରଭୁପାଦ ଯେତେବେଳେ ତାଙ୍କୁ ଦୀକ୍ଷା ଦେଇଛନ୍ତି ଯେ ପ୍ରଥମେ ମାନି ନେବା ଦରକାର ଅଛି କଣ ନା ବିଦେଶରେ ଯେ ଆମେ ହଉଛୁ ଭଗବାନଙ୍କର ସେବକ, ଏଇ ସେବକ ଜ୍ଞାନ ବିଦେଶରେ ନାହିଁ, କାରଣ ସେଠି ସବୁ ସେବ୍ୟ। ସେଇଥିପାଇଁ ଆମ ଭାରତ ବର୍ଷରୁ ସବୁ ଯାଆନ୍ତି, ଯେତେ ବଡ ବଡ ଚାକିରି ଯେତେ ବଡ ସବୁ କ୍ୱାଲିଫିକେସନ ଗଲା ସବୁ ଯାଆନ୍ତି ଏ ବିଦେଶରେ ଚାକରତ କରିବା ପାଇଁ। କିଏ ବିଭିନ୍ନ ପ୍ରକାରର ଜଣେ ଜଣେ ଭକ୍ତକୁ ଆମେ ପଚାରୁ କଣ କଣ ଯାଇ କରୁଛନ୍ତି, କି ଆମ ଭାରତ ବର୍ଷ ଯାଇ ସବୁ କଣ କରୁଛନ୍ତି, ନା ବଡ ସେକ୍ଟର ଇଞ୍ଜିନିୟର ପୋଖର ସେବା, ଏ ନା ପ୍ରକାର ଆମ ଗୋଟିଏ ଅଲଗା ଅଲଗା ଲାଗିବ, କିନ୍ତୁ ଏଇ ପ୍ରକାର କରୁଛନ୍ତି। କାରଣ ମାସ ଦରମାଟା ଅଧିକା, ଯେତେ ନିମ୍ନ ସେବା ସେତେ ଦରମା ଅଧିକା। କେତେବେଳେ କେତେବେଳେ ଆମର ବାସନା ହେଇଯାଏ ଭକ୍ତମାନଙ୍କ କରିକି, ଯେତେବେଳେ ବିଦେଶୀୟ ବାସନା ହେଇଯାଏ ଯାଆନ୍ତି ଯାଇକି ଏଇ ପ୍ରକାର କାମ କରନ୍ତି। ନାନା ପ୍ରକାର ଟିକେ ଛୋଟ କାମ କଲେ ବେଶୀ ଦରମା ଏବଂ ଗ୍ରୀନ କାର୍ଡ ବି ମିଳିଯିବ ଶୀଘ୍ର ଶୀଘ୍ର। ଯାହା ବି ହଉ, ସେଠି ପ୍ରଭୁପାଳ କହୁଛନ୍ତି କଣ ନା ସେଠି ସେଇଟା ହଉଛି ସେଇ ଦେଶ ହଉଛି କଣ ନା ରଜ ଏବଂ ତମ ଗୁଣ। ରଜ ରଜର ରଜ ଗୁଣର ଲକ୍ଷଣ କଣ? ଅହଙ୍କାର ଗର୍ବ, ଇଏ ହଉଛି ରଜ ଗୁଣର ଲକ୍ଷଣ। ସେ କେତେବେଳେ ନଈବା ସେ ଶିଖିବ ନା, ମୁଣ୍ଡ ନଈବାର ନାହିଁ, ଏପରି ଅଭିମାନ ଅହଙ୍କାର। କାହିଁକି ଖାଉଛି କଣ ଅତ୍ୟନ୍ତ ମସଲାଯୁକ୍ତ ଅତ୍ୟନ୍ତ ଟେଷ୍ଟି ଖାଦ୍ୟ ଏସବୁ ଖାଉଛି, ତା ପ୍ରକାଶ ମେଣ୍ଟେନ ସବୁକିଛି, ତେଣୁ ତା ମନବୃତ୍ତି ହବ କଣ ନା ଏଇ ପ୍ରକାର ଏପରି କାମନାରେ ପୁରା ଜର୍ଜରିତ, ଏଇଠି ରଜ ଗୁଣ। ତାପରେ ତମ ଗୁଣ ହଉଛି କଣ ନା ସେଠି ହଉଛନ୍ତି କଣ ଲୋଭ ଏବଂ ନିଦ୍ରା, ତା ସବୁବେଳେ ମାନେ ପ୍ରଚୁର ଲୋଭ ତା ଏବଂ ତା ହୃଦୟରେ ଅଶେଷ ଅଶେଷ କାମନାଟା ବି ତମ ରଜ ଗୁଣରେ ବି ଅଛି। ତ ତମ ଗୁଣ ଲକ୍ଷଣ ହଉଛି ବିଶେଷ କରି ନିଦ୍ରାଟାକୁ ବେଶୀ କୁହାଯାଉଛି, ଆଳସ୍ୟ ବା ନିଦ୍ରା, ଇଏ ତମ ଗୁଣର ଲକ୍ଷଣ। କାରଣ ବିଦେଶରେ ଯଦିଓ ଆଳସ୍ୟତା ନାହିଁ, କାରଣ ସେମାନେ ଯଦି ବି ଶୋଇବା ପାଇଁ ଯାଆନ୍ତି ସେମାନେ ଟେବ୍ଲେଟ୍ ବା ନିଦ ବଟି ନ ଖାଇଲେ ଶୋଇପାରିବେ ନା, କି ତଥାପି ସେମାନଙ୍କର ମନ କେତେବେଳେ ବି ସ୍ଥିର ନଥାଏ, ସ୍ଥିର ନଥାଏ, ସବୁବେଳେ ଚଳଚଞ୍ଚଳ ମନ, କଣ କରିବି କଣ ନାହିଁ। ସେଥିପାଇଁ ପ୍ରଭୁପାଦ କହୁଛନ୍ତି କଣ ଯେ ରଜ ଗୁଣ ରଜ ତମ ଗୁଣେ ହେରା ସବାଇ ଆଚ୍ଛନ୍ନ, ତ ଏଇ ବାସୁଦେବ କଥା ପ୍ରତି ତାର ନହେ ପ୍ରସନ୍ନ। ଯେ ବାସୁଦେବଙ୍କ କଥା ପ୍ରତି ଏମାନେ ଯେହେତୁ ରଜତମ ଗୁଣରେ ଆଚ୍ଛନ୍ନ ବ୍ୟକ୍ତି, ସେ ଭଗବାନଙ୍କ କଥାକୁ କେତେବେଳେ ବି ତାର ମନ ଯିବ ନା, ବା ତାର ସ୍ୱାଭାବିକ ଭାବରେ ସେ ମୁଣ୍ଡ ନୁଇଁବ ନା, ଯେଉଁମାନେ ରଜ ଏବଂ ତମ ଗୁଣରେ। ସେଥିପାଇଁ କି ସେଠି କହୁଛନ୍ତି କଣ ଯଦି ତବ କୃପା ହଏ, ଯଦି ତବ ତବ କୃପା ହଏ ଅହେ ତୁକି ସକଲେ ସମ୍ଭବ ତୁମି ସେ କୌତୁକି। ତେଣୁ କହୁଛନ୍ତି କଣ ଯେ ଯଦି ତବ କୃପା ହଏ, ତବ କୃପା ହଏ ଅହେ ତୁକି, ଯଦି ଆପଣ ଅହେତୁକ ଭାବରେ କୌଣସି ହେତୁ ନ ରଖିକି ଯଦି ମତେ କୃପା ବା ଆଶୀର୍ବାଦ କରନ୍ତି, ତାହେଲେ କଣ ହବ ନା ସକଲେ ସମ୍ଭବ ହଏ ତୁମି ସେ କୌତୁକି, ସବୁକିଛି ସମ୍ଭବ ହବ। ସେଥିପାଇଁ କି ଏ ଭକ୍ତି ଜୀବନରେ ପ୍ରଥମ ଶିକ୍ଷା ହଉଛି କଣ ନା ଏ କୃପା ବା ଆଶୀର୍ବାଦକୁ ଅଧିକ ମାତ୍ରାରେ ବିଶ୍ୱାସ କରିବା, ବା ଆଶୀର୍ବାଦ କେମିତି ଅଧିକ ମାତ୍ରାରେ ପ୍ରାପ୍ତ ହବୁ ତାର ବ୍ୟବସ୍ଥା କରିବା। କାରଣ ଏଠି ସାଧନ ସିଦ୍ଧରେ ଅନେକ ଦିନ ସମୟ ଲାଗିବ, ଭଗବାନଙ୍କୁ ପ୍ରାପ୍ତ ହବା ବା ଭଗବାନଙ୍କ ଭକ୍ତି ଜାଜନରେ ସାଧନ ସିଦ୍ଧ, ନିଜେ ତ ଅଭିମାନ ବଶତଃ କେତେବେଳେ କେହି ଭକ୍ତ ହେଇପାରିବ ନା, ଯେ ମୁଁ ଅନେକ କିଛି ଶିଖିଦେବି, ଅନେକ କିଛି ଜାଣିପକେଇବି, ଅନେକ କିଛି ମନ୍ତ୍ରତନ୍ତ୍ର ବା କ୍ଲାସ ଫ୍ଲାସ ଦେଇଦେବି, ଇଏ କେତେବେଳେ ଭକ୍ତ ହେଇପାରିବ ନା, ପ୍ରବକ୍ତା ହେଇଯିବ। ତେଣୁ ଇଏ କହୁଛନ୍ତି କଣ ଏଠି ଯୋଉ କଥା କହୁଛନ୍ତି, ଏଠି କୃପା ସିଦ୍ଧ କଥା କହୁଛନ୍ତି, ଯେ କୃପା କୃପା ସିଦ୍ଧ ନହେଲେ କେହି ଅତି ଶୀଘ୍ର ଏ ଭଗବତ ଭକ୍ତି ଜାଜନ କରିବ ନା। କୃପା ସିଦ୍ଧ ମାନେ କଣ ନା କେବଳ ଅନ୍ୟର ଆଶୀର୍ବାଦରେ, କେବଳ ଅନ୍ୟର ଆଶୀର୍ବାଦ ସେ କେମିତି ପ୍ରାପ୍ତ ହବ ତାର ବ୍ୟବସ୍ଥା କରିବା ଦରକାର ଅଛି। ସେଇଥିପାଇଁ କି ପ୍ରଭୁପାଦ ଏଇ ଯେଉଁ ସୋସାଇଟି ଇସ୍କନ ସୋସାଇଟି ଇଏ ଗଠନ କରିବାର ଉଦ୍ଦେଶ୍ୟ କଣ ହଉଛି ନା ସବୁବେଳେ ଆମେ ଏକେ ଅପର ସହିତ ସହଯୋଗ କରି ଆମେ କେମିତି ସମସ୍ତଙ୍କର କୃପା ବା ଆଶୀର୍ବାଦ ଲାଭ କରିବୁ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ସେ ଶିକ୍ଷା ଦେଇଛନ୍ତି ସମସ୍ତଙ୍କୁ, ପ୍ରଥମେ କଲେ କଣ ନା ଦାସ ଅହମ୍, ଏ ଅଭିମାନ ହେଇଗଲେ କାହିଁକି ଯେ ମୁଁ ହଉଛି ସମସ୍ତଙ୍କର ଦାସ, ସେଥିପାଇଁ ଅନ୍ୟକୁ ପ୍ରଭୁ ଭଳି ସମ୍ବନ୍ଧ। ଏ ଜ୍ଞାନ ଯେ ଆପଣ ପ୍ରଭୁ, ଅମୁକ ପ୍ରଭୁ, ଅମୁକ ପ୍ରଭୁ, ସେଠି ନିଜେ କହୁନି ମୁଁ ପ୍ରଭୁ କହୁଛି, ଦାସ, ସେ ଦାସ ଅଭିମାନ। କାରଣ ଦାସ ଅଭିମାନ ହେଲେ କଣ ହବ ନା, ଅନ୍ୟ ଜଣକୁ ପ୍ରଭୁ ଡାକିବା ମାନେ ତାର ପ୍ରଭୁ ହିସାବରେ ତାକୁ ତାର ସମ୍ମାନ ଦବା ଦରକାର ଅଛି। ପ୍ରଭୁଙ୍କ ପାଇଁ କହୁଛି ନା ଯେ ଅମୁକ ପ୍ରଭୁ ଚାଲିଗଲେ କହୁଛନ୍ତି ଆସନ୍ତୁ, କମ ସେ କମ ଭାଷା ଟିକେ ତାରତମ୍ୟ ଆସିବ ନା। ଯେତେ ଛୋଟ ହେଲେ ବି ଆପଣ ତାକୁ ତା ସମ୍ବନ୍ଧରେ ଗୋଟେ ପ୍ରଭୁ ଯୋଡ଼ି ଦିଅନ୍ତୁ ବା ମାତାଜୀ ଯୋଡ଼ି ଦିଅନ୍ତୁ, ନିଜଠୁ ବୟସ ଅନେକ ଛୋଟ, କି ତାକୁ କେତେବେଳେ କହିବେ ନା ଯେ ଏଇଠି ଆଣି, ତେଣୁ ସେ ଶ୍ରୀଧର ପ୍ରଭୁ, ଶ୍ରୀଧର ପ୍ରଭୁ ଏଇଠି ଆଣି, ଏଇଟା କରନି, ଏଇଟା ଦେନି, ଏଇଟା କହିବେ ନା। ତାଦେହରେ ପ୍ରଭୁ ଯୁକ୍ତ ହେଲା ମାନେ କଣ, ତା ପ୍ରତି ସମ୍ମାନ ସୁଯୋଗ କିଛି ପଦ ଯୋଡ଼ିଯିବ, ଆସନ୍ତୁ ବା ଇତ୍ୟାଦି ଇତ୍ୟାଦି। ତାହେଲେ କଣ ହବ ନା, ଯାହାଙ୍କ ଉଦ୍ଦେଶ୍ୟରେ ବା ଯାହାଙ୍କୁ ଯାହା କିଛି କହୁଛୁ, ଯଦିଓ କେତେବେଳେ କେତେବେଳେ ଆମେ ଆଦର୍ଶ କରୁଛୁ ଯେ ଏଇ କାମଟା ଟିକେ କରି ଆଣନ୍ତୁନି, ଏଇଟା ଟିକେ ଦିଅନ୍ତୁ ନା, ଏଇଟା ଟିକେ କରନ୍ତୁ ନା, ତାହେଲେ ବି ସିଏ ବି ଖୁସି ହବ। କାରଣ ସାଧାରଣତଃ ଜଳଦଗ୍ଧ ଶବ୍ଦ ତା ନାମ ଧରି ଡାକିବା, ଏଇ ଚିତ୍ର ତା ନାଁ ଡାକି ଯଦି ସିଦ୍ଧ ପ୍ରଭୁ ଏଇଠି ଆସନ୍ତୁ ନା, ତାହେଲେ ବି ସିଏ ବି ପ୍ରସନ୍ନ ହେଇଯିବ। ଏବଂ ଯେହେତୁ ତା ନାଁରେ ସମ୍ମାନ ସୂଚକ ନାମ ଆସିଲା, ପ୍ରତ୍ୟେକ ଆମେ ସମ୍ମାନ ପ୍ରତି ଆମେ ସଚେତନ ଅଛୁ ନା, ସେଥିପାଇଁ ଆମେ ସମସ୍ତେ ବି ଖୁସି ରୁହନ୍ତୁ। ତେବେ ମୋର କହିବା ତାତ୍ପର୍ଯ୍ୟ ଥିଲା କଣ, ଯେ ଅପରର ଅପରକୁ ସମ୍ମାନ ଦେବା, ଏ ମହାପ୍ରଭୁଙ୍କର ଶିକ୍ଷା, ଯେ ଅମାନିନା ମାନ ଦେନ, ଯେ ମାନ ପାଇବାର ଯୋଗ୍ୟ ନୁହଁ ତାକୁ ମାନ ଦେଲେ ବି ଆମର କିଛି କ୍ଷତି ହେଇଯିବ କି, ହଁ କିଛି କ୍ଷତି ହବ ନା। ଜଣେ ମାନ ପାଇବାର ଯୋଗ୍ୟ ନୁହଁ, ମୁଁ ଜେଜେ ବାପା ତୁଲ୍ୟ ବୟସର ଲୋକ, ଯଦି ଛୋଟ ପିଲା ସେ ଦୀକ୍ଷା ନେଇକି ମନ୍ଦିର ଅଛି ବା ଭଜନ ସାଧନ କରୁଛି, ତାକୁ ପ୍ରଣାମ କରିଗଲେ ଆମର କଣ ମାନ ହାନି ହେଇଯିବ କି, ହଁ ମାନ ହାନି ହବ ନା, ବରଂ ମାନ ବଢିବ। ତେଣୁ ସେଇଠି କୁହାଯାଉଛି କଣ, ଏ ଯେ କୃପା ବା ଆଶୀର୍ବାଦ ଶିଖ, ବ୍ୟକ୍ତି ସେତେବେଳେ ହବ ଯେତେବେଳେ ସିଏ ସମସ୍ତଙ୍କ ପ୍ରତି ସମ୍ମାନ ଏବଂ ସମସ୍ତଙ୍କୁ ତାଠୁ ଶ୍ରେଷ୍ଠ ରୂପରେ, ଖାଲି ମନରେ ନୁହଁ, ଖାଲି ଉପରେ ନୁହଁ, ଏପରି କାୟ ମନ ବାକ୍ୟରେ ତା ପ୍ରତି ବ୍ୟବହାରରେ ସବୁକିଛି, ଏଇଟା ଯଦି ସିଏ ଦେଖେଇ ପାରିବ ତାହେଲେ ହିଁ ସିଏ କିଛି କିଛି ଅଳ୍ପ କିଛି ନାହିଁ ଭିତରେ ସମସ୍ତଙ୍କର କୃପା ବା ଆଶୀର୍ବାଦ ଭାଜନ ହେଇପାରିବ। ନହେଲେ ଏ ସାଧନ କରୁ କରୁ, ସାଧନ ଭକ୍ତି ସାଧନ କରୁ କରୁ, ବା ଏଇ ପ୍ରକାର କିଛି କିଛି ନିଜର ଅହମିକାରେ ବଶବର୍ତ୍ତୀ କିଛି ଶିଖିବାଠୁ ଏ କୃପା ସିଦ୍ଧରେ ଅଧିକ ଫଳ ପ୍ରସ୍ତୁତ ହୋଇଛି। ସେଥିପାଇଁ କି ଏ ବିଶେଷ କରି କୃପା ସିଦ୍ଧ କଥା ଉଦାହରଣ ଦେଇ କହୁଛନ୍ତି କଣ ନା, ଯେଉଁମାନେ କି ଏ ବର୍ତ୍ତମାନ ଏ ସାଧାରଣ ଜୀବ ହିସାବରେ ଆମେ ଜଳଚର ପ୍ରାଣୀ ବା ସ୍ଥଳଚର ପ୍ରାଣୀ ବା କୁକୁର ଆଦି ଏତେ ହୀନ ପଶୁ ବୋଲି କହୁ, କିନ୍ତୁ ଯେଉଁମାନେ ଭକ୍ତ ଘରେ ଆସନ୍ତି ବା ଭଗବାନଙ୍କ ମନ୍ଦିରରେ ଯେଉଁ ଜୀବମାନେ ରହନ୍ତି, ଏମାନେ କିନ୍ତୁ କୃପା ସିଦ୍ଧ ହେଇଯାନ୍ତି, ଭଗବାନଙ୍କ ରହିତ ବି କୃପା ପାଇବେ। ଏବଂ ଯେହେତୁ ଧାମରେ ସେ ରହୁଛି, ଧାମକୁ କିଏ ଯିବ, ଅନ୍ୟ ଲୋକ ଯିବେ, ଭକ୍ତମାନେ ଯିବେ, ଭକ୍ତମାନେ କଣ ମିଠା କଣ୍ଟା କଣ ପକେଇଲେ ବା କଣ ଟିକେ ଦେଇଦେଲେ ବାସ୍ ସେ ଖାଇ ଆନନ୍ଦ ରହନ୍ତି। ସେଥିପାଇଁ କି ଗୋସ୍ୱାଇ ମାନେ ଏ ସବୁବେଳେ ବା ଭକ୍ତ ମାନେ ଆମର ଏଇ ହରିହର ନମ କୃଷ୍ଣରେ କେତେ କେତେ ଗାଁର ଗୋଟେ ପ୍ରବାଦ ଯୋଡ଼ିଛନ୍ତି ନା, ଯେ ଭକ୍ତ ସଙ୍ଗେ କଣ ବୃନ୍ଦାବନେ ଦିଅ ବାସ୍, ହଁ ରଜଧାମେ ଦିଅ ବାସ୍, ମରେ ଅଭିଳା। ଅର୍ଥାତ୍ କାହିଁକି ନା, ସେଠି ମୋର ମନ ନ ଚାହିଁଲେ ବି, ମୋର ଯଦି ତା ପ୍ରତି ମନୋଭାବ ଠିକ ବି ନାହିଁ, ତଥାପି କଣ ନା ଅନେକ ଭକ୍ତଙ୍କର ଦର୍ଶନ ପାଇବି, ଧାମରେ କୃପା ଲାଭ କରିବି, ତାପରେ କଣ ନା ଭକ୍ତଙ୍କର ସ୍ନେହ ସୌହାର୍ଦ୍ଦ ଅଟୋମେଟିକାଲି ପଡ଼ିବ, କୃପାଟା ଅଟୋମେଟିକାଲି ବର୍ଷଣ ହେଇଯିବ, କୃପାଟା ଜୋର ଜବରଦସ୍ତ ଆଦେଇ କରି ହବ ନା, ଯେମିତି କଂସ ଆଦେଇ କରି ନେଇଥିଲା ରାଜ୍ୟ ସିଂହାସନ, କିନ୍ତୁ କୃପା ସେମିତି ସିଂହାସନ ଏପଟେ ଟଣା ଅଟଣା କରିକି ବା ଜୋର ଜବରଦସ୍ତ ହାସଲ କରାଯାଇ ପାରିବ ନା। ଅନେକ ଆମେ ଚେଷ୍ଟା କରୁ ନା ଯେ କୃପାଟା କରନ୍ତୁ, କୃପା କରନ୍ତୁ, ଜୋର ଜବରଦସ୍ତ ଏକବାର ପତ୍ର ପତ୍ର ଉଠେଇକି ପଡ଼ିଯାଉ, ତାହା କିଛି ତେଣୁ ଏଇ କୃପା ଏଇ ଜୋର ଜବରଦସ୍ତ ହାସଲ ହେଇଯାଇପାରିବ ନା। ତେଣୁ ଏ କୃପାଟା ହଉଛି କଣ ନା ଅଟୋମେଟିକାଲି ଅହେତୁକ ହିସାବରେ ଆସିଯିବ, କାରଣ ଜଣଙ୍କ ପ୍ରତି ଜଣେ ପ୍ରସନ୍ନ ହେଇଗଲେ କୃପା ଆଶୀର୍ବାଦ ଆସିଯିବ। ତ ସେଠି କହୁଛନ୍ତି, ଏଠି କହିବା ତାପରେ ଥିଲା କଣ, ପ୍ରଭୁପାଦ କହୁଛନ୍ତି କଣ, ଯେ ତବ କୃପା, ଯଦି ତବ କୃପା ହଏ ହୟ ଅହେତୁକି, ଯଦି ଆପଣ ଅହେତୁକି କୃପା ବର୍ଷନ କରନ୍ତି, ଏମାନଙ୍କର ତ କିଛି ନାହିଁ। ଏଠି ହେତୁ ଜନିତ କୃପା ମାନେ କଣ ନା, ଏମାନେ ନା ଭକ୍ତ, ଏମାନେ ତ ଭକ୍ତ ନୁହନ୍ତି, ତେଣୁ ଏଟା କୃପା ତ ଆପଣ କରିବେ ନା। ତାପରେ କଣ ନା, ଏମାନେ କମ ସେ କମ ସତ୍ୟଗୁଣ ଧ୍ୟାନ ଥାନ୍ତେ, ତ ତାହେଲେ ବି କୃପା କୃପା କରନ୍ତେ, ଏଇଟା ସତ୍ୟଗୁଣ ବି ନୁହଁ। ତେଣୁ ଏମାନଙ୍କ ପ୍ରତି ଆପଣଙ୍କର ହେତୁ ଜନିତ କୃପା ହବ ନା, କାରଣ ଏମାନେ ସେ ଯାଇ ପ୍ରାପ୍ତର ଯୋଗ୍ୟ ନୁହଁ, ସେଟା ପାଇବାର ଯୋଗ୍ୟ ନୁହଁ। ତେଣୁ ଏଠି ଆମର ଅହେତୁକି କୃପା ଦରକାର ଅଛି। ହଁ, ଯେତେବେଳେ ବିଦେଶୀ ମାନେ ପଚାରୁଛନ୍ତି ପ୍ରଭୁପାଦଙ୍କୁ ଯେ ପ୍ରଭୁପାଦ, ଯେ ଆମେ ଆଜି ଯେ ସବୁ ଜାଗାରେ ପୂଜ୍ୟ ହେଇପାରିଛୁ, କାରଣ ସେମାନେ ଯେତେ ଭାରତବର୍ଷକୁ ଆସିଛନ୍ତି ପ୍ରଭୁପାଦ ସେମାନଙ୍କୁ ନେଇ ବହୁ ମନ୍ଦିର ମନ୍ଦିର ଦର୍ଶନ ଯାଉଛନ୍ତି, ଏବଂ କେତେ ବଡ ବଡ଼ ରାଜନୀତି ନେତା ପାଖରୁ ଆରମ୍ଭ କରି ସମସ୍ତେ ସମସ୍ତେ ତାଙ୍କୁ କଣ କରୁଛନ୍ତି ନା, ସମ୍ମାନ ଦଉଛନ୍ତି। ତ ସେଠି ସେମାନେ ପଚାରୁଛନ୍ତି କଣ, ହେ ପ୍ରଭୁପାଦ, ଯେ ଆମର କୋଉ ପ୍ରକାର ଆମେ ସୌଭାଗ୍ୟ ଅର୍ଜନ କରିଛୁ ଯାହାକି ଆଜି ଏଇ ଆପଣଙ୍କ ଭଳି ଶୁଦ୍ଧ ଭକ୍ତଙ୍କର ସଂସ୍ପର୍ଶରେ ଆସିଛୁ ଏବଂ ଏଇ ଏତେ ବଡ ସମ୍ମାନର ଅଧିକାରୀ ହେଇପାରୁଛୁ, ତ କୋଉ ପ୍ରକାର ଆମେ ପୁଣ୍ୟକର୍ମ କରିଛୁ। ସେଠି ପ୍ରଭୁପାଦ କହୁଛନ୍ତି କଣ ନା, ଏଇଟା ତୁମର ପୁଣ୍ୟକର୍ମର ଫଳ ନୁହଁ। ତମେ ଯେହେତୁ ମୋ କଥା ଶୁଣିଛ, ମୋ କଥା ଶୁଣିଛ ବା ମୋ ପ୍ରତି ଟିକେ ସହାନୁଭୂତି ଦେଖେଇଛି, ସେଥିପାଇଁ କି ମୁଁ ତମକୁ, ତମ ଭିତରେ କିଛି ନଥିଲା, ମୁଁ ତମକୁ ଅହେତୁକି ଏଇ କୃପା ବା ଆଶୀର୍ବାଦ ଦ୍ୱାରା ତମ ଭିତରେ ସେଟା ସଞ୍ଚାର କରିଥିଲି। ହଁ, କାରଣ ସଦ୍ଗୁରୁ ବା ସଦ୍ଗୁରୁ ଇଚ୍ଛା କଲେ ସେ ସମସ୍ତଙ୍କ ଭିତରେ, ହଁ କୁହନ୍ତି କାଷ୍ଠକୁ କରେ ଚନ୍ଦନ, ତ ଏଇଟା ହେଇଯିବ। କାରଣ ସାଧୁ ସଙ୍ଗଟା ସାଧାରଣ କଥା ନୁହଁ, ଆଉ ପ୍ରଭୁପାଦଙ୍କ ଭଳି ସାଧୁଙ୍କର ଯିଏ ସଙ୍ଗ କରିଛନ୍ତି, କିନ୍ତୁ ସେଇ ପ୍ରକାର ସାଧୁ ଏମିତିକି ଭଗବାନ କରିପାରିନାହାନ୍ତି, ସ୍ୱୟଂ ଭଗବାନ ଯୋଉ କାର୍ଯ୍ୟ କରିପାରି ନାହାନ୍ତି। କାରଣ କୃଷ୍ଣ ଭଗବାନ ଏଇ ଧରାଧାମରେ ଥିଲା ସମୟରେ ସେ କେତେ ଜଣ ତାଙ୍କର ସଂସ୍ପର୍ଶକୁ ଆଣିଛନ୍ତି ବା କେତେ ଜଣ ତାଙ୍କର ନିଜ ଅକ୍ତିଆରକୁ ନେଇଛନ୍ତି, ସମସ୍ତେ ବରଂ ଆହୁରି ବେଶୀ ଅସୁର ଶକ୍ତି ବଢିଯାଇଛି, ଯାହାଫଳରେ ଭଗବାନଙ୍କୁ କଣ କରିବା ପାଇଁ ପଡିଲା ନା, ଦୁର୍ଯ୍ୟୋଧନକୁ କେନ୍ଦ୍ର କରିକି ମହାଭାରତ ଭଳି ଯୁଦ୍ଧ ଏ ରଚନା କରିବା ପାଇଁ ପଡୁଛି, ବଡ ବଡ ଅସୁର ସବୁ। କିନ୍ତୁ ଏବେ ଦେଖନ୍ତୁ ଏ ବଡ ବଡ ଅସୁର ପ୍ରଭୁପାଦ ଏଇ କଥା ସେଥିରେ ଆଲୋଚନା କରୁଛନ୍ତି, ସେଥିରେ ବିଦେଶରେ ସମସ୍ତେ ବସିଛନ୍ତି, ଆଉ ବିଦେଶରେ ଯୋଉମାନେ ଯୋଉଠି ଆୟୋଜନ କରାଯାଉଛି ସେଠି ସବୁ ଏକବାରେ ଏଜୁକେଟେଡ୍ ମାସ ଖୁବ ଏକବାର ଟ୍ୟାଲେଣ୍ଟ ଲୋକମାନେ ସବୁ ବସିଛନ୍ତି, ସମସ୍ତେ କେମିତି ଏଇ ପ୍ରଭୁପାଦଙ୍କୁ ଅନୁସରଣ କରୁଛନ୍ତି। ଆଉ ପ୍ରଭୁପାଦଙ୍କ ଏତେ ଗାଳିଗୁଲ ଶବ୍ଦ, ସାଧୁଙ୍କର କଥା ଦେଖନ୍ତୁ ଯେ ପ୍ରଭୁପାଦ କେତେ ଗାଳି ଦଉଛନ୍ତି, ତାପରେ ବି ସେ ବିଦେଶୀ ମାନେ ଯିଏକି ଟିକେ ଆଡେ କଣ୍ଟା ବାଜିଲେ ବାପା କଣ ଛୁଆକୁ କଣ କହିଛି ବା ସାଙ୍ଗେ ସାଙ୍ଗେ ପୋଲିସ ଫୋନ, ବିଦେଶ ସଭ୍ୟତା ଇଏ ଏହା, ବାପା ଛୁଆଙ୍କୁ ରାଗିଲା ଥାନାକୁ ଫୋନ, ମୋ ବାପା କାହିଁ ମତେ ରାଗିଲା ବା ଥାନାବାଲା ଆସି ବିଚାର କରିବ। ତ ସେଇ ସଭ୍ୟତାରେ ପ୍ରଭୁପାଦ ଆଗରୁ ଦେଖିକି ମାନେ ନନସେନ୍ସ ଇଡିଅଟ୍ ଇଡିଅଟ୍ କହୁଛନ୍ତି, ତାପରେ ବି ସେମାନେ କଣ କହୁଛନ୍ତି ସେଟା ଗ୍ରହଣ କରି ଯାଉଛନ୍ତି, ପରବର୍ତ୍ତୀ ଅବସ୍ଥାରେ ସେମାନେ ପ୍ରଭୁପାଦଙ୍କର ଶରଣାସିତ ହଉଛନ୍ତି। ତ ଇଏ ହଉଛନ୍ତି ଏ ପ୍ରଭୁପାଦଙ୍କର କେବଳ ଯେ ଭଗବାନଙ୍କ ପ୍ରତି ଭକ୍ତି ଏବଂ ଗୁରୁଦେବଙ୍କ ଆଦେଶ ପ୍ରତି ଏଇ ଯୋଉ ଏକାଗ୍ରତା ନାହିଁ, ଯେ ଗୁରୁଦେବ ମତେ ଆଦେଶ କରିଛନ୍ତି ସେ ଆଦେଶକୁ ପୂର୍ଣ୍ଣ ମାତ୍ରାରେ ଗ୍ରହଣ କରିଛନ୍ତି, ପୂର୍ଣ୍ଣ ଶ୍ରଦ୍ଧାଶ୍ରଦ୍ଧା ଗ୍ରହଣ କରିଦେଇଛନ୍ତି ଏବଂ ଭଗବାନଙ୍କ ପ୍ରତି ପୂର୍ଣ୍ଣ ଆଶା ହିଁ ରହିଛନ୍ତି, ହଁ ଭଗବାନ ମତେ ନିଶ୍ଚୟ କୃପା କରିବେ। ତେଣୁ ଏଇଠି ସେଠି କହୁଛନ୍ତି କଣ, ଯେ ଯଦି ତମ କୃପା ହୟ ହେତୁ କି, ହଁ ସକଲେ ହିଁ ସମ୍ଭବ ହୁଏ ତୁମି ସେ କହୁତୁ କି, ଯେ ସବୁ ଅସମ୍ଭବ ଏ କୃପା ଆସିବା ଦ୍ୱାରା ସବୁକିଛି ସମ୍ଭବ ହେଇଯିବ। କାହିଁକିନା ବ୍ରଜଧାମରେ ବୃନ୍ଦାବନରେ ଏ ଭଗବାନଙ୍କର ସଖୀ ମାନଙ୍କ ଭିତରୁ ଭଗବାନଙ୍କ ଲୀଳାରେ ଯେଉଁମାନେ ଅଛନ୍ତି ତା ଭିତରେ ଅନେକ ଥିଲେ କୃପା ସିଦ୍ଧ, ନିତ୍ୟ ସିଦ୍ଧ, ସାଧନ ସିଦ୍ଧ ଏବଂ କୃପା ସିଦ୍ଧ। ତାପରେ କିଛି ଥିଲେ ଶ୍ରୁତି ଚର, କିଛି କିଛି ଅନ୍ୟ କିଛି ଥିଲେ। ଏଇ ଯେ କୃପା ସିଦ୍ଧ ମାନେ କଣ ନା, ଯୋଉ ଲୀଳାରେ ଭଗବାନଙ୍କ ଏଇ ରାମଚନ୍ଦ୍ର ଲୀଳାରେ ତାଙ୍କର ଶରଣରେ ଯାଇ ତାକୁ କୃପା ଆଶୀର୍ବାଦ କରିଦେଇଛନ୍ତି, ସେ ପରବର୍ତ୍ତୀ ଅବସ୍ଥାରେ ପୁଣି କୃଷ୍ଣ ଲୀଳାରେ ଆସିଛନ୍ତି, ଏମିତି ନା ତାଙ୍କର ଏଇ ଯେ କୃପା ସିଦ୍ଧ ବ୍ୟକ୍ତି ସେମାନଙ୍କୁ ସାଧନ ସିଦ୍ଧ କରିବା ପାଇଁ ପଡ଼ିନି, କାରଣ ସୁତବା କୃଷ୍ଣ କେତେ ଦୀର୍ଘ ଜୀବନରେ ସାଧନ କରିଛନ୍ତି ଭଗବାନଙ୍କ ଲୀଳାରେ ଆସିବା ପାଇଁ କି ଭଗବାନଙ୍କ ଆପମା ହବା ପାଇଁ କି ବହୁତ ଦିନ ଧରି ଚେଷ୍ଟା କରିଛନ୍ତି, ବହୁତ ତପସ୍ୟା କରିଛନ୍ତି, କଠୋର ତପସ୍ୟା। ମୋ କହିବା ତାତ୍ପର୍ଯ୍ୟ ହେଉଛି କଣ, ଯେ ସବୁବେଳେ ଆମେ ଯଦି ସେବକ ଭାବରେ ରହିବୁ ସବୁବେଳେ, ଯେ ମୁଁ ହଉଛି ସମସ୍ତଙ୍କର ସେବକ, ଏଇ ଭାବରେ ଯଦି ରହିବୁ ତାହେଲେ ଏଇ ଯେଉଁ କୃପା ଅଟୋମେଟିକାଲି ଆମ ପ୍ରତି ବର୍ଷଣ ହେଇଯିବ ଭଗବାନଙ୍କର, ଭକ୍ତମାନଙ୍କର ଏବଂ ସାରା ଜଗତର ସମସ୍ତଙ୍କର କୃପା ଆମ ପ୍ରତି ଆସିଛି। ଆଉ କୃପାରେ ସିଦ୍ଧ ହବାଟା ଅତ୍ୟନ୍ତ ସହଜ କଥା, କାହିଁକିନା ଏଇ ଯେଉଁ କଳି ଯୁଗରେ ଲୋକ ପ୍ରତିଷ୍ଠା ଲାଭ କରୁଛନ୍ତି। ସାଧାରଣତଃ ଗୋଟିଏ ରାଜ୍ୟର ଯେଉଁମାନେ ଇନଚାର୍ଜ ଥାନ୍ତି ତାକୁ ରଜା କହୁଛନ୍ତି, ମୁଖ୍ୟମନ୍ତ୍ରୀ ରଜା। କିନ୍ତୁ ଆମର ଏ ବୈଷ୍ଣବ ସୋସାଇଟିରେ ସୌଚାର୍ଯ୍ୟ କହୁଛନ୍ତି କଣ, ଯେ ତ୍ରିଦଣ୍ଡ ଧରିଲେ ସେ କଣ କରୁଛନ୍ତି, ତାଙ୍କ ନାଁ କଣ ହଉଛି, ତାଙ୍କ ଟାଇଟେଲ ଆସିଗଲା ମହାରାଜ। ସେ ରଜା ବି କହିବ ମହାରାଜ, ମାନେ ରଜାଙ୍କର ରଜା। କାହିଁକି ଏଇଟା ହେଇଛି ନା, ସେ ସମସ୍ତଙ୍କର ପ୍ରିୟ ହେଇପାରିଛନ୍ତି, ସମସ୍ତଙ୍କର ପ୍ରିୟ, ରଜାର ବି ପ୍ରିୟ ହେଇପାରିଛନ୍ତି, ପ୍ରଜାର ବି ପ୍ରିୟ ହେଇପାରିଛନ୍ତି, ସମସ୍ତଙ୍କର ପ୍ରିୟ ହେଇପାରିଛନ୍ତି। କାହିଁକି ନା, କେବଳ ମାତ୍ର ସମସ୍ତଙ୍କର ଏଇ ଦାସତ୍ଵ କରିକି, ସମସ୍ତଙ୍କ ଦାସତ୍ଵ କରିକି ସେ ମହାରାଜ ବଢ଼ିଲେ। କାରଣ ଏଇ ଯିଏ କହୁଛନ୍ତି ସକଲେ ସମ୍ଭବ ହୋଇ ତୁମେ ସେ କହୁଛୁ କି, ତ କିଭାବେ ବୁଝାଲେ ତାରା ବୁଝେ ସେଇ ରସ। ହଁ, ଏତ କୃପା କର ପ୍ରଭୁ କରି ନିଜ ବସ, ସେଠି ଏ ପୂର୍ଣ୍ଣ ସମର୍ପଣ ଭାବ ଭଗବାନଙ୍କଠି। କାରଣ ପୂର୍ଣ୍ଣ ସମର୍ପଣ ଭାବ ନ ରହିଲେ କେହି କାହାରିକୁ ଭକ୍ତ ସେଠି ପିଚିଂ କରନ୍ତି, ଅନ୍ୟ ଜଣକୁ ଆମେ ବୁଝେଇଛୁ ଯେ ମାଳା ଦେବୁ ବା ଗୋଟେ ଗ୍ରନ୍ଥ ଦେବୁ, ସେଠି ଭଗବାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଯଦି ନ ରଖିବୁ, ପୂର୍ଣ୍ଣ ବିଶ୍ୱାସ ଯେ ଭଗବାନ ଏଠି ଏଇ ଯେ କଣ କହିବି, ୟାକୁ ଯେ ମୁଁ କଣ କହିଲେ ଇଏ ଯେ ବୁଝିବ, ବା ୟାକୁ ଏଇ ଯେ କେମିତି ଖଣ୍ଡେ ଗ୍ରନ୍ଥ ମୋଠୁ ଆଜି ନେବେ, ଇଏ ମୋ ଜ୍ଞାନ ଦ୍ୱାରା ସମ୍ଭବ ନୁହଁ। ତେଣୁ ଆପଣ ହିଁ ମୋତେ କୃପା ବା ଆଶୀର୍ବାଦ କରନ୍ତୁ, ଆପଣ ଯାହା କହିବେ ମୁଁ ସେଇଟା କେବଳ ମାତ୍ର ତାହାକୁ ଥୋଇବି। ସେଥିପାଇଁ ଆମର ସଂକୀର୍ତ୍ତନ ଭକ୍ତମାନେ ଯେଉଁମାନେ ଯେ ଗାଡ଼ି ଗାଡ଼ି ଆସି ପ୍ରଚାର କରନ୍ତି, କେତେ କଷ୍ଟ ଜାଣନ୍ତି, ହଁ 25-30 କିଲୋ କରି କାନ୍ଧରେ ବୋଝା ବୋହିକି ଯିବେ, ତାପରେ ଯୋଉଠିକି ଯିବେ ସେ ଅଫିସରେ ଦୂର 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 କରି ପଡ଼େଇବେ, ନୁହଁ ସମସ୍ତେ କହିବେ ନା ନା ବାବା ଆସନ୍ତି ଆସ 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 ବସ ଚେୟାର ଖଣ୍ଡେ ଦେବେ, ତା ନୁହଁ, କେହି ପଚାରିବେନି, ଅନ୍ୟାୟ ବି ନାହିଁ। କିଛି କିଛି ଲୋକ ଅଛନ୍ତି ମାନେ ଅବଶ୍ୟ ଏଇନା ବର୍ତ୍ତମାନ ଯେହେତୁ ପ୍ରଚାର ହେଇଯାଇଛି ସମସ୍ତେ ଜାଣିଯାଇଛନ୍ତି, କମ ସେ କମ ଭଗବତ ଆସ୍ତିକ ମନୋଭାବ ସମସ୍ତଙ୍କୁ ଆସିଗଲାଣି, କାହିଁକିନା ପ୍ରାୟ ଅଧିକାଂଶ ନିରାମିଷ ଖାଦ୍ୟ ଆଦି ଗ୍ରହଣ କରୁଛନ୍ତି, ତେଣୁ ବର୍ତ୍ତମାନ ଏତେଟା ଅସୁବିଧା ହଉଛି, ନହେଲେ ୟାର ଠିକ 15-20 ବର୍ଷ ଆଗରୁ ଇଏ ନଥିଲା, କେହି କାହିଁ ପଚାରିବନି, କେହି କାହିଁ ପଚାରିବ। ଆମେ ଥରେ ପ୍ରଥମେ ମୁଁ ଯାଇଥିଲି ଗୋଟେ କଲିକତାରେ ଗୋଟେ ଆମର ବହି ବ୍ୟାଗ ନେଇକି, ସମସ୍ତେ ସେଦିନ କହିଲେ କଣ ନା, ଆଜି ସବୁଆଡେ ତାଲା ପଡିବ, ସବୁ ଅଫିସ ତାଲା ପଡିବ, କଣ ହବ ନା ପ୍ରଚାରରେ ବାହାରିବ, ପ୍ରଚାରରେ କଣ କରିବୁ, କେମିତି ବହି ବିକିବୁ। ହଁ, ବହି ଗୋଟେ ମୁଁ ଗୋଟେ ଟେବୁଲ କରି ବସିଛି, ଲୋକ ଆସିବ କିଣିବ, ଇଏ ତା ନା ନେଇ ଘର 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 ବିଲ୍ଡିଂ ବିଲ୍ଡିଂ ବୁଲିବୁ, କିଏ ନବ କଣ କରିବ, ଫେର ବିଲ୍ଡିଂରେ କୁକୁର ମୁକୁର ଦୁନିଆ ଧନ୍ଦା ଅଛନ୍ତି। ତ ଯାଇକି ମୁଁ ଅନ୍ୟ ଯେଉଁମାନେ ସିନିୟର ତାଙ୍କ ସାଥିରେ ଯାଇଛି, ସେମାନେ ଯୋଉଠି ଯାଉଛନ୍ତି ସେମାନେ ଦେଇ ଏ ତାର ସେପଟକୁ ଯାଅ, ସେପଟକୁ ଯାଅ, ଦି ଜଣ ଗୋଟେ ଯାଉ ଗଲେ ହବ କଣ, ନା ନା ସେଟା ପଦ ସାଥିରେ ଗଲେ ବି ସେ ଗୋଟେ ହେଲେ ମୋର ଚଳିଯିବ, ଏ ସେ ବିଲ୍ଡିଂ ଧରିବ। ତେଣୁ ଏଇ ପ୍ରକାର କହୁଛନ୍ତି ସେ ଗୋଟିଏ ଅଫିସ ପରେ ଦ୍ୱିତୀୟ ଅଫିସ ଗଲା ବେଳକୁ ପ୍ରଥମ ଅଫିସରେ କହିଲେ ଏଠି ଅଫିସରେ ବର୍ତ୍ତମାନ କିଛି କେହି ଆସିନାହାନ୍ତି, ଏଠି ଆସିବା ଦରକାର ନାହିଁ, ସେ ପଳେଇ ଆସିଲୁ। ତାପରେ ଦ୍ୱିତୀୟ ଅଫିସ ପାଖରୁ ଆରମ୍ଭ ହେଲା ଗାଳି, ସେ ଗାଳି ଯେ କାନରେ ଶୁଣିବନି, କୋଉ ପ୍ରକାର କୋଉଠୁ ଆସିଛ, ଏଇସବୁ ଏଇ ବୟସରେ ଆଉ କିଛି କାମ ନାହିଁ, ବାପା ହେଇଯାଇଛ, ଇଏ ଦେଖିକି ବାବା ହେଇଛି, ଏଇ ନାନା ପ୍ରକାର କଥା ବହି ନବା ତୁ ଏଠାକୁ, ଯେ ଆମେ କଣ ପାଇଁ ଆସୁଛୁ, କଣ କହିବୁ ଆସୁଛୁ, ତୁମ ବହି ନିଅ ବାକି ଆମ କଥା ଶୁଣ, ତା ନୁହଁ ଯେ ଆମେ ଆସୁଛୁ, କୋଉଠୁ ଆସୁଛୁ, କଣ ଦେବେ ନା ପଚାରିବା ତୁ ଏଠାକୁ। ସିଏ ପ୍ରଥମରୁ ଗାଳି ଆରମ୍ଭ ହେଲା। ତେଣୁ ଏ ମୋ କହିବା ତାତ୍ପର୍ଯ୍ୟ କଣ, ଯେ କେବଳ ମାତ୍ର ଏଥିରେ ଯଦି ଭଗବାନଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ ବିଶ୍ୱାସ ବା ଭରସା ନ ରଖିବେ, ଯଦି ନିଜର ଅହଙ୍କାର ଯଦି ଥିବ, ସେ ସଙ୍ଗେ ସଙ୍ଗେ ସେଇଦିନ ଅଧ୍ୟାୟ ପତ୍ର ରଖିବ ଆଜ୍ଞା ଗୁରୁଦେବ ଆସୁଛୁ। ଅନେକ ଭକ୍ତ ଆମର ଚାଲି ଯାଇଛନ୍ତି ଏଇ ଗ୍ରନ୍ଥ ବିତରଣୀରୁ, ଅନେକ ଭକ୍ତ କେନେ ବହୁତ କଷ୍ଟ ବାହାରେ ବାହାରେ ଯିବେ, କେତେ ଲୋକର କେତେ ପ୍ରକାର କଥା, ଏଇ କଥା ପ୍ରବଚନରେ ବସିବେ ଲୋକ ଆରମ୍ଭ କଥା ଜୟରାଧା ମାଧବ ହେଇନି ପ୍ରଶ୍ନ ଅଛି। ଆମର ଏଇ ଗୋଟେ ଉତ୍ତର ବାଲେଶ୍ୱର, ଉତ୍ତର ବାଲେଶ୍ୱର ଏତେ ମାନେ ଭକ୍ତଙ୍କ ପୁରା ମେଳ ଭିତରେ କଣ ହେଇଛି ନା, ଜ୍ୱାଇଁ ଧର୍ମ ନେଇଛି ଶ୍ୱଶୁର ଘରୁ ଖାଉନି, ସିଏ ଯୋଉ ପ୍ରକାର ରାଗ ଥିଲା ତ ସେଇଥିରେ କଣ କରିଛି ନା, ସେଇଥିରେ ତେରଟେ କଣ ମାର ଶ୍ରାଦ୍ଧ ଶାଶୁର ଶ୍ରାଦ୍ଧ ନେଇକି ଶ୍ୱଶୁର ବଞ୍ଚିଛି, ଶ୍ରାଦ୍ଧ ନେଇକି ଶ୍ୱଶୁର ଗୋଟେ କହିଲା ତାହେଲେ ଜ୍ୱାଇଁକି କେମିତି ହେବ ନା, ସମସ୍ତ ଭକ୍ତମାନଙ୍କୁ ପଚାରିଲା ବେଳକୁ ଶ୍ୱଶୁରକୁ ସମସ୍ତେ ବୁଝେଇଛନ୍ତି ଏଇ ଏଇ ଦ୍ୱାରା ହବ, ଏଇ ଶ୍ରାଦ୍ଧ ତିଥିରେ ହେବ, ଭକ୍ତମାନେ ଆମର ଯିଏ ରୋଷେଇବାସ କରିବେ ଆ ସେଇଠି ଖାଇପାରିବେ। ସେ ତିନି ଚାରି ଜଣ ଏଗୁଡ଼ା ଏଜୁକେଟେଡ୍ ଲୋକ ସବୁ ସେ ପୁରା ତିଆରି ହେଇକି ଅଛନ୍ତି, କୋଉ ବାବା ଆସୁଛନ୍ତି ସମସ୍ତଙ୍କ ସାମ୍ନାରେ ସେ ବାବାକୁ ଏକବାର ଶେଷ କରିଦବୁ ତାହେଲେ ଆଉ ଇଏ ଆଉ ସେ ପାଲାରେ ପଡ଼ିବନି, ଯାଉ ସେ ତ ଏମିତି ତ ଆସେନି ଆସେନି ଆଉ ଆସିବନି ଆଉ କଣ ହେଇଛି। ତେଣୁ ଏଇ ପ୍ରକାର ପ୍ରଥମର ପ୍ରଶ୍ନ ଆଜ୍ଞା ପ୍ରଶ୍ନ ଅଛି, ଆଉ ତାଙ୍କ ପ୍ରଶ୍ନ ଯଦି ଆପଣ ଉତ୍ତର ନ ଦେବେ ସେ କଥା ସେଦିନ ତ କହିଦେବେନି, ତିନି ଜଣ ବସୁଛନ୍ତି ସାମ୍ନାରେ, କେବଳ ମାତ୍ର ଭଗବାନଙ୍କୁ ସ୍ମରଣ କରିକି ସବୁକିଛି ତାଙ୍କର ଫଳରେ କହିଗଲେ ବା ସେସବୁ ଠିକ ହେଲେ, ତାପରେ ସବୁକିଛି ପୁଣି ବୁଝିଲେ, ତାପରେ ତାଙ୍କର ବକ୍ତବ୍ୟ ହେଲା ଶେଷରେ ଠିକ ଅଛି ଏଇନା ବର୍ତ୍ତମାନ ହରି କଥା ହେଇଯିବ ତାପରେ କଥା ହେବେ। ତେଣୁ ଏଇ ପ୍ରକାରେ ଅନେକ କ୍ଷେତ୍ରରେ ଅନେକ ପ୍ରକାରେ ଏ ଭଗବାନଙ୍କ ପ୍ରତି ମାନେ ଯଦିଓ ଅହଙ୍କାର ବଶତଃ ଗୋଟେ କିଛି ଚିନ୍ତା କରିଥିବୁ କହିବା ପାଇଁ କିବା ଗୋଟେ ବିଷୟ ଟପିକ ଲେଖି ନେଇ ଯାଇଥିବୁ କିନ୍ତୁ ସେତେବେଳେ ସେ ପ୍ରକାର ଆସିବ ନା, କାହିଁକି ନା ଏ ଭଗବତ ଏଇ ଭକ୍ତି ଜୀବନଟା ହଉଛି ସମ୍ପୂର୍ଣ୍ଣ ରୂପରେ ନିର୍ଭରଶୀଳ କରିବା ପାଇଁ ପଡିବ, କୃପା ବା ଆଶୀର୍ବାଦ ଗୁରୁଦେବ ଏବଂ ଭଗବାନଙ୍କ ପ୍ରତି ଏସବୁ ଆଶୀର୍ବାଦ ଉପରେ ନିର୍ଭର କରି ଚାଲିବା ପାଇଁ ପଡିବ। ତେଣୁ ଏଠି କହିବା ତାତ୍ପର୍ଯ୍ୟ ଥିଲା କଣ ନା, ଏତ କୃପା କର ପ୍ରଭୁ କରି ନିଜ ବସ, ଯେ ଆପଣ ଟିକେ କୃପା କରିଦିଅନ୍ତୁ ଆପଣଙ୍କ ନିଜ ଟିକେ ବସ କରିଦିଅନ୍ତୁ, ଯେମିତି ଯେ ମୁଁ ଯେ ତବ ଇଚ୍ଛା ହଇ ଯଦି ଏର ଉଦ୍ଧାରେ ବୁଝିବେ ନିଶ୍ଚୟ ତବେ କଥା ସେ ତମାର, ଯେ ମୁଁ ଯାହା କଥା କହିବି କମସେ କମ ଏମାନେ ଟିକେ ଗ୍ରହଣ କରିନେବେ ଏତିକି ଟିକେ କୃପା କରନ୍ତୁ। ତ ଏଇ ପ୍ରକାରେ ପ୍ରଭୁପାଦ ଧୀରେ 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 ଏଠି ଆଲୋଚନା କରୁଛନ୍ତି, ଏଠି ଭାଗବତମରେ ପୁରା ଶ୍ଳୋକ ସବୁ ଆଲୋଚନା କରୁଛନ୍ତି, ଯେ ଶୁଣତା ସ୍ୱକଥା ଏ ଭଗବାନଙ୍କର କଥା ଏ ଶୁଣିଲେ ଲାଭ କଣ ହବ, ଏଠି କହୁଛନ୍ତି ଶୁଣତା ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୃତନା ହୃଦୟନ୍ତସ୍ଥ ଅବଦ୍ରାଣୀ ବିଦୁନତି ସୁନିଶ୍ଚିତ, ଯାହା କିଛି ଗୁପ୍ତ ନଷ୍ଟ ପ୍ରୟାସ ଅବଧିରେ ସୁ ଯାହା ସବୁ ବର୍ଣ୍ଣନା କରୁଛନ୍ତି
ଆବିର୍ଭାବ ତିଥିରେ। ତ ଏଠି ସମସ୍ତେ କିଛି 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 ଯେତେ ଜଣ ଯିଏ କିଛି ଶିଖିଛନ୍ତି ସମସ୍ତେ କିଛି କିଛି ଏଠି ଆଲୋଚନା କରିବେ। ମୁଁ ଖାଲି ଗୋଟେ ଛୋଟ କଥା କହୁଛି ଯେ ପ୍ରଭୁପାଦଙ୍କର ଏଇ ପ୍ରଚାର ଶୈଳୀ କେଉଁ ପ୍ରକାର ଥିଲା, ଯେ ପ୍ରଭୁପାଦ ଏ ବିଦେଶରେ ଥରେ ପ୍ରଚାର କରୁଛନ୍ତି, ବିଶେଷ କରି ଆମେରିକାରେ, ଆମେରିକାରେ ସାନ୍ ଫ୍ରାନ୍ସିସ୍କୋ ସେ ତାର ପାଖରେ ଗୋଟେ କ୍ଲବରେ ସେ ପ୍ରଚାର କରିବା ପାଇଁ ଯିବେ। ତ ସେଠି ଏରେଞ୍ଜ କରୁଛନ୍ତି କିଏ ନା ମୁକୁନ୍ଦ ପ୍ରଭୁପାଦଙ୍କ ଯେଉଁ ସେକ୍ରେଟେରୀ ସେ ଯାଇଛନ୍ତି ସେଠି ଏରେଞ୍ଜ କରୁଛନ୍ତି। ଆଉ ସେମାନେ କୋଉ ପ୍ରକାର ଏରେଞ୍ଜ କରୁଛନ୍ତି, ବିଦେଶୀ, ସେ ଏଇ ଭକ୍ତ ନୁହଁ, ସେ ବିଦେଶୀ ଭକ୍ତ, ଠିକ ଅଛି। ସେମାନେ କୋଉ ପ୍ରକାର ଏରେଞ୍ଜ କରୁଛନ୍ତି ନା ରକ୍ ଡ୍ୟାନ୍ସ, ମାନେ ରକ୍ ଡ୍ୟାନ୍ସ ମାନେ କଣ ହଉଛି ନା, ଯୋଉଠି ୟଙ୍ଗ ପିଲା ସବୁ ଅଳ୍ପ ବୟସର ୟଙ୍ଗ ପିଲା ସେ ନାଚିବେ, ଏପରେ ବିଭିନ୍ନ ପ୍ରକାରର ବିଭିନ୍ନ ଯନ୍ତ୍ର ସବୁ ବାଜିବ, ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବାଜିବ, କାହିଁକିନା ତ ସମସ୍ତଙ୍କୁ ଏଇଟା ବୁଝିବା ଦରକାର ନାହିଁ, କାହିଁକିନା ସମସ୍ତଙ୍କର ତ ମେଟ୍ରୋ ଚ୍ୟାନେଲ ଥିବ, ଏଇ କଣ କେବୁଲ ଚ୍ୟାନେଲ, ତେଣୁ ସବୁ ଦେଖିଥିବେ ହଁ କୋଉ ପ୍ରକାର ସେମାନେ ବିଦେଶୀ ମାନଙ୍କର ସବୁ ଗୀତ ହୁଏ, ତେଣୁ ସେଇ ପ୍ରକାର ବାଜିବ ଏଇ ଛୋଟ ଛୁଆମାନେ ସବୁ ଯାଇଥିବେ ସେମାନେ ଆନନ୍ଦ କରିବେ, ନାଚିବେ ଆନନ୍ଦ କରିବେ। ତ ସେଇ ପ୍ରୋଗ୍ରାମ ଏରେଞ୍ଜ କରିଛନ୍ତି କିଏ ନା ମୁକୁନ୍ଦ, ମୁକୁନ୍ଦ ଏରେଞ୍ଜ କରିଛନ୍ତି। ପ୍ରଭୁପାଦ ଭିତରେ ପ୍ରାର୍ଥନା କରୁଛନ୍ତି ହେ ପ୍ରଭୁପାଦ ଏମିତି ମୁଁ ଗୋଟେ ଜାଗାରେ ଏଇ ପ୍ରକାର ପ୍ରୋଗ୍ରାମ ଏରେଞ୍ଜ କରିଛି। ପ୍ରଭୁପାଦ କହିଲେ କଣ ଠିକ ଅଛି ମୁଁ ଯିବି। ତେଣୁ ସ୍ୱାମୀ ଯେତେ ଭକ୍ତ ଥିଲେ ସେମାନେ ଆସି ପ୍ରଭୁପାଦକୁ ଆପତ୍ତି କରୁଛନ୍ତି, ପ୍ରଭୁପାଦ ଆପଣ କଣ କହୁଛନ୍ତି ସାର ବୁଝନ୍ତୁ, ଆରେ ସେଇ ରକ୍ ଡ୍ୟାନ୍ସ ଫେଷ୍ଟିଭାଲକୁ ଆପଣଙ୍କୁ ନେଇଯିବେ ଯେଉଁଠିକି ଛୋଟ ଛୋଟ ପୁଅ ପୁଅ ଝିଅ ପୁଅମାନେ ସେ ଏଇ ଯୋଉ ଡ୍ୟାନ୍ସ ମାରିବେ ସେ ଯୋଉ ମ୍ୟୁଜିକ ନେଇକି। ତ ଯେତେ ଏଇ କଥା ଆସିଲେ କହୁଛନ୍ତି ପ୍ରଭୁପାଦ ସେମାନଙ୍କୁ କହୁଛନ୍ତି, ଆରେ ଏଇ ଡ୍ୟାନ୍ସ ପ୍ରୋଗ୍ରାମ କରିବାକୁ ମୁକୁନ୍ଦକୁ ଯାଇଛି ଗୋଟେ ମାସ ଦିନ, ଗୋଟେ ମାସ ସମୟ ଯାଇଛି ଏଇ ଡ୍ୟାନ୍ସ ପ୍ରୋଗ୍ରାମ ପ୍ରିପେୟାର କରିବା ପାଇଁ। କାହିଁକି କାହିଁକି ମୁଁ ଏଠି ଯାଉଛି ନା, ଯୋଉମାନେ ଏମାନେ ହେଉଛନ୍ତି ଅଳ୍ପ ବୟସର ପିଲା, ତେଣୁ ପ୍ରଥମେ ଯଦି ଏମାନଙ୍କ ଚିତ୍ତଧାରା ଯଦି ଶୁଦ୍ଧ ହେଇଯିବ ଆଉ ଏଠି ମୋତେ ଅନ୍ୟତ୍ର ଜଣେ ଜଣେ କରି ପିଲା ଧରିବା ପାଇଁ ପଡ଼ିବନି। ଅନ୍ୟ ଗୋଟେ ପ୍ରୋଗ୍ରାମ କହିଲେ ହୁଏ ତ ଦୁଇ ଜଣ ପାଞ୍ଚ ଜଣ ପିଲା ପାଇବି, କିନ୍ତୁ କେବଳ ମାତ୍ର ଏଇ ରକ୍ ଡ୍ୟାନ୍ସରେ କଣ ହବ, ସବୁ ପିଲା ଆସିବେ ପୁରାକେ ଆସିବେନି, ବୁଝିପାରୁଛନ୍ତି ନା। ତେଣୁ ସେଠି କେତେ ଜଣ ମୁଁ ଏବେ ୟୁଥ ପାସ୍ କେତେ ପାଇଯିବି, ମୋତେ ସେଠି ଯିବା ଦରକାର ଅଛି। ହଁ ଏ ପ୍ରଭୁପାଦଙ୍କର ଏସବୁ ଅଲୌକିକ କେତେ ଜାଗାରେ ସବୁ କଥା, କାରଣ ସେସବୁ ଜାଗାକୁ ଜଣେ ଗଲେ ତାର ଭକ୍ତି ସମସ୍ୟା ନଷ୍ଟ ହେଇଯିବ। ସେ ଯୋଉ ପ୍ରକାର ନାଚ ଯୋଉ ପ୍ରକାର ଗୀତ ସେ କୁଆଡ଼େ ସବୁ ଉଭେଇଯିବ ଭକ୍ତି, ଯେମିତି ପ୍ରଭୁପାଦ ଚାହା ଦୋକାନରେ ବିଟିଜି ଏ ଯେ ବାଣ୍ଟୁଛନ୍ତି ଭଗବତ ଦର୍ଶନ ଚାହା ଦୋକାନରେ, ଚାହା ଦୋକାନରେ ବାଣ୍ଟିବା ମାନେ କଣ ତାଙ୍କ ଭିତରେ ବସିବା ପାଇଁ ପଡିବ ନହେଲେ ତାଙ୍କୁ ନ ବୁଝେଇଲେ ସେ କାହିଁକି ଆପଣ ବହିଟା ନେବେ, ସେମାନେ ବସିକି ଚାହା ଖାଉଥିବେ ଇଏ ଯାଇକି ଦେଖଉଥିବେ ଏଇଟା ଦେଖ ସେଟା ଦେଖ ସେଟା ଦେଖ ଏ ଦେଖିକି ତାଙ୍କୁ କରଉଛନ୍ତି। ଆଜି ଯେଉଁ ଆମର ଏଇ ଯେ ପ୍ରଭୁପାଦଙ୍କୁ ବା ସାରା ଇସ୍କନରେ ଏତେ ବଡ କରି ପୂଜା ଅର୍ଚ୍ଚନା କରୁଛୁ ବା ଏତେ ମହାନ ତାଙ୍କର ମହନୀୟ ଗୁଣ ଆମେ ଦାନ କରୁଛୁ, ଜଣେ କେତେବେଳେ ଜଣେ ବଡ ହେଇପାରିଛନ୍ତି ତାଙ୍କର ଜୀବନୀ ସମସ୍ତଙ୍କୁ ଜାଣିବା ଦରକାର ଅଛି। ହଁ ତାଙ୍କର ଜୀବନୀ ପଢିକି ଆମର ଅନ୍ୟାନ୍ୟ ସମ୍ପ୍ରଦାୟ ବିଶେଷ କରି ଯେଉଁ ଗୌଡ଼ୀୟ ମଠ ମାନେ ସମ୍ପୂର୍ଣ୍ଣ ବିରୋଧ କରନ୍ତି ଯେ ପ୍ରଭୁପାଦ ପ୍ରଭୁପାଦ କଣ ପ୍ରଭୁପାଦ ଏଇସବୁ ନାନା ପ୍ରକାର, ତ ସେମାନେ ସେ ତାଙ୍କର ଜୀବନୀ ନେଇ ତାଙ୍କୁ ସମୀକ୍ଷା କରିକି ସେମାନେ ହିଁ ପ୍ରୁଭ୍ କରିଛନ୍ତି ଯେ ପ୍ରକୃତ ରୂପରେ ସେ ହିଁ ଜଗତଗୁରୁ ଉପାଧି ପ୍ରାପ୍ତରେ ଯୋଗ୍ୟ। ଜଗତଗୁରୁ ମାନେ ସେ ସମସ୍ତଙ୍କର ସମସ୍ତଙ୍କର ମନକୁ ସିଏ କଣ କରିଛନ୍ତି ନା ଏବେ ଏତେ ସୁନ୍ଦର ଆଲୋଡ଼ନ ଗୋଟେ ସୃଷ୍ଟି କରିଦେଇଛନ୍ତି ଯେ ସମସ୍ତେ ସେଇ ବଳପୂର୍ବକ ହଉ ବା ସେଇ ଭକ୍ତିରେ ହଉ ସମସ୍ତେ ହିଁ ଏଇ ଭକ୍ତିଧାରାକୁ ଆସିପାରିଛନ୍ତି। ତାଙ୍କର ଲେଖନୀ ତାଙ୍କର ଏଇ ଯୋଉ ଚିତ୍ର ଶୈଳୀ ତାଙ୍କର ଯୋଉ ଏଇ ମନ୍ଦିର ନିର୍ମାଣ ପୂଜା ଅର୍ଚ୍ଚନା ଏବଂ ସବୁଆଡେ ଯୋଉ ଐକ୍ୟ ଭାବ ସ୍ଥାପନ ସେଇ ପ୍ରଭାବ କହିନାହାନ୍ତି ଯେ ଆମେରିକା ଭକ୍ତ ସେଠି ମାନେ ଅଲଗା ଡ୍ରେସ୍ ପିନ୍ଧିକି ରହିବ, ଧୋତି ପିନ୍ଧିବା ଦରକାର ନାହିଁ, ସେ ପ୍ୟାଣ୍ଟ ସାର୍ଟ ପିନ୍ଧି ଚାଲିବ ସେମିତି ନାହିଁ, କୋଉଠି ସବୁ ପ୍ରିନ୍ସିପୁଲ ଗୋଟି ସ୍ତ୍ରୀ ଲୋକ ଶାଢ଼ୀ ପିନ୍ଧିବେ ସକାଳ ଏଇ ନାନା ପ୍ରକାର ଯାହା କଥା ସ୍ୱାଭାବିକ ଏବେ ପୁରା ଏବେ ନିୟମକୁ କଡ଼ାକଡ଼ି ଭାବରେ ସେ ସବୁଆଡେ ଦେଇଛନ୍ତି ଏବଂ ଶିଖେଇଛନ୍ତି, ଜଣେ ଜଣେ ଶିଖିନି ତାକୁ ନିଜେ ବହୁତ ଶିଖେଇଛନ୍ତି, କାହା ଦ୍ୱାରା ଶିଖେଇଛନ୍ତି ସେ ଶାଢ଼ୀ ପିନ୍ଧି ଶିଖେଇ ତାକୁ ଶିଖାଅ ତା ଶାଢ଼ୀ ପିନ୍ଧା ତାପରେ ବିବାହ ବି ଆସିବ ନହେଲେ ବିବାହ ଦିଗା ଆସିପାରିବ ନା, ତା ସେ ଭକ୍ତ ହିଁ ତାର ବିବାହ କରିବା ପାଇଁ ପ୍ରଭୁପାଦ ଯାଆନ୍ତି, ବୁଝିପାରୁଛନ୍ତି। ହଁ ଏଇ ପ୍ରକାର ନାନା ପ୍ରକାରର ପ୍ରଭୁପାଦ ଏଇ ପ୍ରଚାର ଶୈଳୀ ଖୁବ୍ ଏକବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି, କାହିଁକିନା ସେ ସବୁବେଳେ ଏ ମହାପ୍ରଭୁଙ୍କର କଥା ବା ମହାଜନ ମାନଙ୍କର କଥା ଯେ ଯେନ କେନ ପ୍ରକାର ମନ କୃଷ୍ଣ ନିବେଶ ହେ ଯେକୌଣସି ଉପାୟରେ ହଉ ନା କାହିଁକି ସମସ୍ତଙ୍କର ମନଟା କେମିତି ଭଗବତ ଚରଣାର୍ଥ ହବ ବା ଚରଣବିନ୍ଦକୁ କେନ୍ଦ୍ର ହବ ଏ ପ୍ରଭୁପାଦ ତାଙ୍କର ଜୀବନୀ ବା ତାଙ୍କର ଶିକ୍ଷା। ତ ଯାହା ବି ହଉ ଆମର ଅନେକ ଭକ୍ତ ମାନେ ଅଛନ୍ତି ପ୍ରଭୁପାଦଙ୍କ ସମ୍ବନ୍ଧରେ ସମସ୍ତେ ଆପାତ ତିନି ମିନିଟ କରିବି ପ୍ରଭୁପାଦଙ୍କ ସମ୍ବନ୍ଧରେ କହିବେ, ଅନ୍ୟାନ୍ୟ କିଛି ଲୀଳା ଆଲୋଚନା କରିବା ଦରକାର ନାହିଁ ଯେହେତୁ ଆଜି ପ୍ରଭୁପାଦଙ୍କର ଆବିର୍ଭାବ ଅତିଥି, କାହିଁକିନା ଅନେକ ଆମର ଏଠି ନୂଆ ଭକ୍ତମାନେ ଅଛନ୍ତି, କାହିଁକିନା ସବୁ ସମୟରେ ଗୋଟେ ଆମର ସନ୍ଦେହ ରହିଯାଏ କଣ ପ୍ରଭୁପାଦ ପ୍ରଭୁପାଦ ସବୁ ଯେକୌଣସି କଥା କୀର୍ତ୍ତନ କର ଭାବିଲେ ପ୍ରଭୁପାଦ ପ୍ରଭୁପାଦ ଆରେ ପ୍ରଭୁପାଦଙ୍କର କଣ ଏତେ ତାଙ୍କର ଗୁଣ ଅଛି ବା ତାଙ୍କର ଏଇ ଯୋଉ ମହନୀୟତା ବା ତାଙ୍କର ଯୋଉ ଜନକଲ୍ୟାଣ ରୀତି କୋଉ ପ୍ରକାର ଅଛି ସେ ସମ୍ବନ୍ଧରେ ସମସ୍ତଙ୍କୁ ଜାଣିବା ଦରକାର ଅଛି, କାହିଁକିନା ଆଗରୁ ତ କେତେ ଥର ଆଲୋଚନା କରୁଛୁ যে বিশেষ করে এই যে সোসাইটি ইসকন সোসাইটি বহুত কিছু আছে, বহু কিছু আছে, কিন্তু এ সোসাইটি আরম্ভ হয়েছে প্রভুপাদঙ্কর 40 টাকায়। 40 টাকা বিদেশ নিয়ে যাচ্ছেন যে 40 টাকার এই সোসাইটি আরম্ভ। হ্যাঁ,